वासुदेवाय
श्रीमद्भागवतम
षष्ठ स्कंद पंचदश अध्याय
यथा प्रजन्ति संजन्ति श्रोतवेगेन बालुकाः संयुञ्जन्ते विजुञ्जन्ते तथा कालेन देहिनः यथा प्रजन्ति संजन्ति श्रोतवेगेन बालुकाः संयुञ्जन्ते विजुञ्जन्ते तथा कालेन देहिनः
यथा प्रजान्ति संजान्ति श्रोतवेगेन बालुकाः संयुञ्जन्ते विजुञ्जन्ते तथा कालेन देहिनः
यथा प्रजान्ति संजान्ति श्रोतवेगेन बालुका संयुज्यन्ते विजुज्यन्ते तथा कालेन देहिनः
यथा प्रजान्ति संजान्ति
श्रोतवेगेन बालुकः
संयुज्यन्ते
विजुज्यन्ते
तथा कालेन देहिनः
शब्दानुवाद यथा जेपरी प्रजान्ति अलग हो जाए संजान्ति एकत्र हो जाए श्रोतवेगेन श्रोतर वेग द्वारा बालुका बालिकणा संयुञ्जन्ते मिलित हुए विजुज्यन्ते पृथक हो जाए तथा सेहीपरि कालेन काल द्वारा देहिनः जड़ देहधारी जीव अनुवाद हे राजन श्रोतर वेगरे बालुका राशि केतेबेले एकत्रित हुए तो केतेबेले पृथक हो जाए सेहीपरि कालर प्रभावे जड़ देहधारी जीव मानकर केतेबेले मिलन हुए तो केतेबेले विच्छेद होइथाय श्रील प्रभुपादंकर भावार्थ अविद्या फलरे बद्ध जीवर देहात्म बुद्धि जात हुए देह जड़ किंतु देह भीतर रहिछे आत्मा एहा ही आत्मज्ञान दुर्भाग्यवशतः केही जतेबेले मायार प्रभाव रे अज्ञानाच्छन्न थाए सेतेबेले से तार देह को आत्मा बोली मन करे से बुझी पारे ना जे तार देहटी जड़ पदार्थ कालर प्रभाव रे बालिकणा परी देह धारण करथिबा जीव माने एकत्रित होंती पुणी विच्छिन्न भी हुंती एवं मनुष्य भ्रांत भाव रे ए मिलनर सुख एवं विच्छेदर सुख अनुभव करे मनुष्य जतेबेले पर्यंत ता जानि न पारे सेतेबेले पर्यंत ता पक्षरे प्रकृत सुख अनुभव करिवार कोनोसी प्रश्न भी उठे ना तेणु भगवत गीता रे द्वितीय अध्याय 13 श्लोक रे भगवान अर्जुन को तांका प्रथम उपदेश दे कहिसंती देहिनोस्मिन् यथा देहे कौमारं यौवनं जरा तथा देहांतर प्राप्ति धीरस्तत्र न मुह्यति देही जपरी भाव रे कौमार यौवन एवं जरा मध्य दे देहर रूप परिवर्तन करी चाले मृत्यु काल रे सेही परी देही बा आत्मा एक देहरु अन्य कोनोसी देह को देहांतरित होइथाय स्थित प्रज्ञ पंडित माने केतेबेले हेले एही परिवर्तन जोगु मुह्यमान होंती नाही आमे माने आम मानकर देह नुहु आमे माने एही देहर बंधन रे आबद्ध थिबा चिन्मय आत्मा एही सरल सत्यटी उपलब्धि करिबा मध्यरे निहित रहिछि आम मानकर जीवनर प्रकृत सार्थकता एवं जेतेबेले जाय आमे माने आध्यात्मिक उन्नति साधन करि पारु ता नहले आम मानकु चिरकाल एही दुख दुर्दशा पूर्ण जड़ जगतर बंधन रे आबद्ध रहिबाकु हेबो राजनैतिक नेता समाज कल्याण कार्य चिकित्सा सहायता इत्यादि द्वारा जो सुख शांतिर आयोजन ताहा केबे हेले स्थायी हेबो नाही आमे मानकु गोटिक परे गोटिए जड़ जागतिक दुख भोग करिबा पाउ हेबो तेणु जड़ जगत को कुहा जाइछि दुखालयम अशाश्वतम अर्थात एही जड़ जगत दुख दुर्दशारे पूर्ण यथा प्रजान्ति संजान्ति श्रोत वेगेन बालुकाः संयुञ्जन्ते विजुज्यन्ते तथा कालेन देहिनः हे राजन श्रोतर वेगरे ବାଲୁକା ରାଶି କେତେବେଳେ ଏକତ୍ରିତ ହୁଏ ତ କେତେବେଳେ ପୃଥକ ହୋଇଯାଏ। ସେହିପରି କାଳର ପ୍ରଭାବରେ ଜଡ଼ ଦେହଧାରୀ ଜୀବମାନଙ୍କର କେତେବେଳେ ମିଳନ ହୁଏ ତ କେତେବେଳେ ବିଚ୍ଛେଦ ହୋଇଥାଏ। ଏହି ଶ୍ରୀମଦ୍ ଭାଗବତମ୍ ଯାହା ହିଁ ଅମଳ ପ୍ରମାଣ ଏବଂ ଭଗବାନଙ୍କର ଲୀଳା ଏବଂ ଭକ୍ତଙ୍କର ଲୀଳା ଚରିତ ଏଥିରେ ବର୍ଣ୍ଣନା କରାଯାଇଥିବା ହେତୁ ଶ୍ରୀମଦ୍ ଭାଗବତଙ୍କୁ ମହାପୁରାଣ ବୋଲି କୁହାଯାଉଛି। ତେଣୁ ଶ୍ରୀମଦ୍ ଭାଗବତମରେ ନିତ୍ୟ ସତ୍ୟର କଥା ଏଥିରେ ବର୍ଣ୍ଣନା କରାଯାଇଛି ଯେ ତାହାକୁ ଏ ସତ୍ୟକୁ ଆମମାନଙ୍କୁ ସ୍ୱୀକାର କରିବା ପାଇଁ ପଡ଼ିବ। ଏଠାରେ ଷଷ୍ଠସ୍କନ୍ଦରେ ଅଙ୍ଗିରା ଏବଂ ନାରଦ ମୁନି ଆସି ଚିତ୍ରକେତୁ ରାଜାଙ୍କୁ ଏ ଉପଦେଶ ପ୍ରଦାନ କରୁଛନ୍ତି। ଚିତ୍ରକେତୁ ଜଣେ ରାଜା ଥିଲେ ଯିଏକି ସମଗ୍ର ପୃଥିବୀକୁ ଶାସନ କରୁଥିଲେ ଏବଂ ତାଙ୍କର ଏକ କୋଟି ରାଣୀ ଥିଲେ। ଏକ କୋଟି ରାଣୀ ଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ କୌଣସି ରାଣୀଙ୍କର ଔରସରୁ ସନ୍ତାନ ସନ୍ତତି ଇତ୍ୟାଦି ଜାତ ହେଉନଥିଲେ ଏବଂ ସେଥିପାଇଁ ରାଜା ବଡ଼ ଦୁଃଖିତ ଚିତ୍ତରେ ଥିଲେ। କିନ୍ତୁ କୌଣସି ରାଜପ୍ରାସାଦରେ କୌଣସି ଜିନିଷର ଅଭାବ ନଥିଲା, ଧନ ଧାନ୍ୟ ଐଶ୍ୱର୍ଯ୍ୟ ଇତ୍ୟାଦି କୌଣସି ଅଭାବ ନଥିଲା। କିନ୍ତୁ ଗୋଟିଏ ଅଭାବ ହେଉଛି ତାଙ୍କର ପୁତ୍ର ସନ୍ତାନ ବା ସନ୍ତତି କେହି ନଥିଲେ, ଯେଉଁଥିପାଇଁ ରାଜା ଏବଂ ରାଣୀମାନେ ସମସ୍ତେ ଦୁଃଖିତ ଚିତ୍ତରେ ଥିଲେ। ରାଜା କାହିଁକି ଗୋଟିଏ ରାଣୀ ବିବାହ କଲେ ସେ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ପ୍ରଥମ ରାଣୀଙ୍କୁ ସେ ବିବାହ କଲେ ତାଙ୍କ ଔରସର କୌଣସି ସନ୍ତାନ ସନ୍ତତି ସୃଷ୍ଟି ହେଲେନା ଏବଂ ଦ୍ୱିତୀୟ ରାଣୀଙ୍କୁ ବିବାହ କଲେ ସେହି ପ୍ରକାର ଭାବରେ କୌଣସି ସନ୍ତାନ ସନ୍ତତି ଜାତ ହେଲେନା। ଏହି ପ୍ରକାର ଭାବରେ ସେ ଗୋଟିଏ ରାଣୀଙ୍କୁ ବିବାହ କରିଛନ୍ତି କିନ୍ତୁ କୌଣସି ରାଣୀଙ୍କର ଠାରୁ ସନ୍ତାନ ସନ୍ତତି ଜାତ ହୋଇନଥିଲେ, ଯେଉଁଥିପାଇଁ ରାଜା ବଡ଼ ନିଜକୁ ଧିକାର ମନେ କରୁଥିଲେ ଏବଂ ସେ ନିଜକୁ ସର୍ବଦା ହିଁ ଦୁଃଖିତ ଚିତ୍ତରେ ହିଁ ରାଜ୍ୟ ଶାସନ କରୁଥିଲେ। ମନ ସବୁବେଳେ ତାଙ୍କର ଦୁଃଖ ଥିଲା, ଅଶାନ୍ତ ଥିଲା ଏବଂ ନିଜର ଦୁଃଖ କଥା ସେ କାହାକୁ କହିପାରୁନଥିଲେ। ଏହିଭଳି ଭାବରେ ରାଜା ରାଜ୍ୟ ଶାସନ କରୁଥିବା ସମୟରେ ଅଙ୍ଗିରା ଋଷି ଥରେ ତାଙ୍କର ରାଜ୍ୟସଭାକୁ ଆସିଥିଲେ ଏବଂ ଅଙ୍ଗିରା ଋଷି ଦେଖିଲେ ଯେ ରାଜାଙ୍କର ମୁଖ ମଳିନ ବିଷର୍ଣ୍ଣ ଦେଖାଯାଉଛି ଏବଂ ପଚାରିଲେ ଯେ ଆପଣଙ୍କ ରାଜ୍ୟ ଶାସନରେ ତ ସମସ୍ତ ପ୍ରଜାମାନେ ଶାନ୍ତିରେ ଏବଂ ସୁଖରେ ଆନନ୍ଦରେ ଅଛନ୍ତି, କିନ୍ତୁ ଆପଣଙ୍କର ମନ କାହିଁକି ବିଷାଦଗ୍ରସ୍ତ ହୋଇଛି, ଆପଣ କାହିଁକି ଦୁଃଖିତ ଅନୁଭବ କରୁଛନ୍ତି? ସେଠୁ ରାଜା କହିଲେ ଯେ ପ୍ରକୃତ ପକ୍ଷେ ଆପଣ ହେଉଛନ୍ତି ମହାଜ୍ଞାନୀ ମହାପଣ୍ଡିତ, ଆପଣ ଜାଣିପାରୁଥିବେ ମୁଁ ପ୍ରକୃତ କାହିଁକି ମୁଁ ଦୁଃଖରେ ଅଛି, ମୋର କୌଣସି ଆର୍ଥିକ ଅଭାବ ବା ଅସୁବିଧା ନାହିଁ ବା ପ୍ରଜାମାନଙ୍କର ସେହି ପ୍ରକାର କୌଣସି ଦୌରାତ୍ମ୍ୟ ମଧ୍ୟ ନାହିଁ, ଦସ୍ୟୁ ଡକାୟତମାନଙ୍କର ମଧ୍ୟ ସେହି ପ୍ରକାର କୌଣସି ଶତ୍ରୁମାନଙ୍କର ଉତ୍ପାତ ମଧ୍ୟ ନାହିଁ, କିନ୍ତୁ ମୋର କେହି ଉତ୍ତରାଧିକାରୀ ସୂତ୍ରରେ ମୋ ଅନ୍ତେ ରାଜ୍ୟ ଶାସନ କରିବା ପାଇଁ କେହି ନାହାନ୍ତି, ଯେଉଁଥିପାଇଁ ମୁଁ ବଡ଼ ଦୁଃଖିତ ଚିତ୍ତରେ ଅଛି, କାରଣ ମୋର ସନ୍ତାନ ସନ୍ତତି କେହି ନାହାନ୍ତି। ସେଠୁ ଅଙ୍ଗିରା ଋଷି ତାଙ୍କୁ କହିଲେ ଯେ ପ୍ରକୃତ ପକ୍ଷେ ତୁମର ସନ୍ତାନ ବା ସନ୍ତତି ତୁମର ହେବାର ନାହିଁ, ଯେତେ ଯାହା କଲେ ମଧ୍ୟ ତୁମର ସନ୍ତାନ କେବେ ହେଲେ ଜାତ ହୋଇପାରିବ ନାହିଁ, କାରଣ ତୁମର ଭାଗ୍ୟରେ ହିଁ ସେଇଟା ଲେଖାଯାଇଛି, ତୁମର ବିଧି ନିର୍ଦ୍ଦିଷ୍ଟ ହେଇଛି ତୁମର ସନ୍ତାନ ସନ୍ତତି କୌଣସି ଭାବରେ ହୋଇପାରିବ ନାହିଁ। ରାଜା ସେ ଏ ପ୍ରକାର ଭାବରେ ନଛୋଡ଼ ବନ୍ଧା ଥିଲେ ଯେ କହିଲେ ଯେକୌଣସି ପ୍ରକାର ମୋର ଗୋଟିଏ ସନ୍ତାନ ଦରକାର, କାରଣ ସନ୍ତାନଟି ଯଦି ନ ରହିବ ଏ ପୃଥିବୀକୁ ଶାସନ କରିବା ପାଇଁ ଆଉ କେହି ରହିବେ ନାହିଁ, ମୋ ଅନ୍ତେ ମୁଁ ଯେତେବେଳେ ମୃତ୍ୟୁବରଣ କରିବି ସେତେବେଳେ କେହି ଆଉ ରାଜ୍ୟରେ ଅରାଜକତା ସୃଷ୍ଟି ହେବ, ରାଜ୍ୟରେ ଶାସନ କରିବା ପାଇଁ ରାଜ୍ୟରେ ରାଜ୍ୟ ଶାସନ କରିବା ପାଇଁ ଆଉ କେହି ରହିବେ ନାହିଁ, ତେଣୁ ସେଥିପାଇଁ ନିଶ୍ଚିତ ଭାବରେ ମୋର ଗୋଟିଏ ସନ୍ତାନ ଦରକାର। ଆପଣ ମହାମୁନି ଆପଣ କୃପା କଲେ ମୋର ନିଶ୍ଚିତ ଭାବରେ ଗୋଟିଏ ପୁତ୍ର ସନ୍ତାନ ଜାତ ହୋଇପାରିବ, ତେଣୁ ଆପଣ ଯେକୌଣସି ପ୍ରକାର ଭାବରେ ମୋତେ ଗୋଟେ କିଛି ବ୍ୟବସ୍ଥା କରନ୍ତୁ। ସେଠୁ ଦେଖିଲେ ଯେ ଇଏ ଏତେ ଆସକ୍ତ ଚିତ୍ତ ହୋଇଛନ୍ତି ପରିବାର ପ୍ରତି ଯେ ତାଙ୍କର ପୁତ୍ରଟି ଜାତ ହେବା ପାଇଁ ଏତେ ଆସକ୍ତ ହୋଇଛନ୍ତି, ଯେଉଁଥିପାଇଁ ଅଙ୍ଗିରା ଋଷି କହିଲେ ଠିକ୍ ଅଛି ଆମେ ତୁମକୁ ଏକ ପୁତ୍ର ସନ୍ତାନ ଦେବୁ, କିନ୍ତୁ ଗୋଟିଏ ସର୍ତ୍ତ ସେଥିରେ ଅଛି, ସେ ପୁତ୍ରଟି ତୁମକୁ ଦୁଃଖ ଏବଂ ସୁଖ ଦୁଇଟି ଦେବ, ତୁମକୁ ହର୍ଷ ଏବଂ ଶୋକ ଆନନ୍ଦ ଏବଂ ଦୁଃଖ ଏଇ ଦୁଇଟି ଜିନିଷ ତୁମକୁ ଦେବ ଏବଂ ସେ ପୁତ୍ରଟି ତୁମର ଜାତ ହେବ। ଏଇ କଥା ରାଜା ଶୁଣିଲା ପରେ ଠିକ୍ ଅଛି ଆମର ପିଲାଟି ବହୁତ ଦିନ ପରେ ଆସିବ, ଯେଉଁଥିପାଇଁ ଆମ ମନରେ আনন্দ আসিব এবং পিলাটি যদি দুষ্ট হুয়ে বা আমার গেল্লা যদি তাকে আমি অতি করিদেবু তাহলে সে দুষ্ট হুয়ে তাহলে তাকে আমি সহ্য করিপারিবা এই প্রকার রাজা ভাবিলে কিন্তু প্রকৃত পক্ষে তার অন্তর্নিহিত তথ্য কোন অছি রাজা জাঁপারে বা রাণী মানে কেউ জাঁপারে যে যা হো রাজাঙ্কর প্রথম রাণীঙ্ ঔরসর গোটিয়ে পুত্র সন্তানটি যা থাকে ঋষিঙ্কর রূপার ঋষিঙ্কর বরর এবং সে পুত্রটি চন্দ্রকলাপরে বুড়া লাগিলা অতি সুন্দর পিলাটি যা হয়েছিল এবং যেপাই যে অন্য রাণী মানে সে সমস্তে রাজাঙ্কর প্রতি ঈর্ষান্বিত হয়ে উঠলে কাহিকি না প্রথম রাণীঙ্ ঔরস হয়েছে হেতু অন্য রাণী মানে সে রাণীঙ্ ঈর্ষা কলে এবং রাজাঙ্ মধ্যে ঈর্ষা কলে কহিলেন রাজা বোধে সে প্রথম রাণীঙ্ অতি ভালো পাচ্ছেন যেপা তাঠার এই পুত্র সন্তানটি সৃষ্টি হল আমার হয়ে পাল তেমন কোণী প্রকার ভাবে এই পুত্রটি আমি মারিদেব পড়ল এই পুত্রটি রহলে আমার আমাকে রাজা কেবে ভালো পাইবে না সেই সমস্তে যোজনা কলে সে পুত্রটি মারিদেওয়া এবং সেই প্রকার ভাবে তাঁর সে যোজনা সফল হল দিনে সে পিলাটি অগণারে খেলু সময় তার খাদ্যের এই সমস্ত রাণী মানে তার খাদ্যের বিষ মিশাই দেলে এবং সে পিলাটি সে খাদ্য খাই সারা পরে মৃত্যুবরণ কলা এবং মৃত্যুবরণ কলা পরে যেতবে রাণী আসি দেখলে তাঁর প্রথম রাণী যে যাঙ্কর ঔরসর এই সন্তানটি জাত হয়েছিল সেতবে সে দেখলে যেত এই পুত্র সন্তানটি এই প্রকার ভাবে মৃত্যুবরণ করছে সেতবে রাণীঙ্কর দুঃখর সীমা রহিলা না পুত্র সন্তান নথিলা তো যেতে দুঃখ সে পাওলে এবং যেতবে পুত্র সন্তানটি জাত হয়ে এই প্রকার ভাবে তাঁর অকালে মৃত্যুবরণ কলা যেতবে সেতবে রাণী মূর্ছা হয়ে গেল এই প্রকার ভাবে হঠাৎ এই প্রকার যে ঘটনাটি ঘটিগলা সে দেখি এইসব জিনিস মূর্ছা হয়ে গেলে এবং সঙ্গে সঙ্গে রাজা মধ্যে সে স্থানকে আসলে এবং রাজা রাণী উভয়ে সেখানে মূর্ছা হয়ে পড়িগলে এই সময়ের অঙ্গিরা ঋষি এবং নারদ ঋষি সেখানে আসি পৌঁছান এবং সেতবে অঙ্গিরা ঋষি নারদ ঋষি নারদ ঋষি রাজা চেতনা প্রাপ্ত হওয়া সে তাঁর ব্যবস্থা করছেন এবং রাজা চেতনা লাভ করছেন এবং রাজা বর্তমান উপদেশ প্রদান করছেন নারদ এবং অঙ্গিরা ঋষি যে প্রকৃত পক্ষে তুমি এথিপাই যে দুঃখ প্রকাশ করছ এমানে প্রকৃত পক্ষে এই যে পুত্র সন্তানটি তোমার প্রকৃত পক্ষে নিজের নুহ তুমি এই পুত্র সন্তান পাই দুঃখ প্রকাশ করছ কারণ তোমার এই পুত্র সন্তানটি জাত হয়েছিল বহুদিন পরে এবং গোটি রাণী কৌরসরু এবং সে পুত্রটি দুঃখ দিয়ে তোমাকে চালি গলা এই অকালে তোমাকে দুঃখ দিয়ে গলা কিন্তু প্রকৃত পক্ষে সে পুত্রটি কোণ কুচি তাকে আমি শুণবা তেমন পুত্রক নারদ এবং অঙ্গিরা ঋষি তাকে জীবদান দেলে এবং সে পুত্রটি পচারলে পুত্রটি যেত বঞ্চি উঠিলা সেতবে সে পুত্রক পচারলে যে হে পুত্র তুমি কাহি তোমার পিতামাতা মনের দুঃখ দিয়ে অকালে মৃত্যুবরণ কল তুমি পিতামাতা কাহি দুঃখ দিয়ে তুমি চালি গল সেটু সে পুত্রটি কুচি যে প্রকৃত পক্ষে এ সংসারের কি পিতা এবং কি পুত্র যাহা হি চৈতন্য মহাপ্রভু তাঁকর সন্ন্যাস নেওয়া প্রাকালে তাঁর মাতা উপদেশ দিয়েছিল কে নারী পুরুষ আর কে বাকার পতি কে নারী পুরুষ আর কে বাকার পতি শ্রীকৃষ্ণ চরণ বিনু নাহি আন গতি স্নেহ করি মোরে যত বড় ভাব পুত্র স্নেহ করি মোরে যত বড় ভাব শ্রীকৃষ্ণ চরণ হইলে কত হয় লাভ শ্রীকৃষ্ণ চরণ হইলে সুবর্ণ আনে রত নয় আনে রজত সুবর্ণ ଦେଖିଲେ ବି ନାଶ ଯାଏ ନୁହେ ପର ଧର୍ମ ଖାଇଲେ ବି ନାଶ ଯାଏ ନୁହେ ପର ଧର୍ମ ଆମି ଆନି ଦିବ କୃଷ୍ଣ ପ୍ରେମ ହେନ ଧନ ଆମି ଆନି ଦିବ କୃଷ୍ଣ ପ୍ରେମ ହେନ ଧନ ସକଳ ସମ୍ପଦମୟ କୃଷ୍ଣର ଚରଣ
ସକଳ ସମ୍ପଦମୟ
ସେ ପରମ ବନ୍ଧୁ ସେହି ପିତା ମାତା
ସେହି ସେ ପରମ ବନ୍ଧୁ ସେହି ପିତା ମାତା
ଶ୍ରୀକୃଷ୍ଣ ଚରଣେ ଯାଇ ପ୍ରେମ ଭକ୍ତି ଦାତା
ଶ୍ରୀକୃଷ୍ଣ ଚରଣେ ଯାଇ
ସକଳ ଜନ୍ମେ ପିତା ମାତା ସବେ ହି ପାଏ
ସକଳ ଜନ୍ମେ ପିତା ମାତା ସବେ ହି ପାଏ
କୃଷ୍ଣ ଗୁରୁ ନାହିଁ ମିଲେ ଭଜ ଏହି
କୃଷ୍ଣ ଗୁରୁ ନାହିଁ ମିଲେ ଭଜ ଏହି
ମହାପ୍ରଭୁ କହୁଛନ୍ତି ତାଙ୍କର ମାଆଙ୍କୁ ସେଇ କଥା ହିଁ ସେ ପିଲାଟି କହୁଛି ଯେ କିଏ କାହାର ପିତା କିଏ କାହାର ପୁତ୍ର କିଏ କାହାର ପତି କିଏ କାହାର ପତ୍ନୀ କେନାରୀ ପୁରୁଷ ଆର୍ କେବା କାହାର ପତି ଶ୍ରୀକୃଷ୍ଣ ଚରଣ ବିନୁ ନାହିଁ ଅନାଗତି ଆନେର ତନୟ ଆନେ ରଜତ ସୁବର୍ଣ୍ଣ ଖାଇଲେ ବିନାଶ ଯାଏ ନୁହେଁ ପରଧର୍ମ ଅନ୍ୟର ପୁତ୍ରମାନେ ମା ଏବଂ ପିତାଙ୍କୁ ସେମାନେ ସାନ୍ତ୍ୱନା ପ୍ରଦାନ କରୁଛନ୍ତି ଟଙ୍କା ପଇସା ରୋଜଗାର କରି ଆଣିକି ଦେଉଛନ୍ତି କେତେ ପିତା ପିତା ମାତାଙ୍କୁ ପୁତ୍ର ଆଣି ପଇସା ପତ୍ର ଆଜିକାଲି ଦେଉଛନ୍ତି ସମସ୍ତେ ନିଜ ନିଜର ବ୍ୟବସ୍ଥା କରୁଛନ୍ତି କେତେଜଣ ପିତା ମାତାଙ୍କୁ ପୁତ୍ର ପଚାରୁଛନ୍ତି କୁଚିତ ସେଥିପାଇଁ ମହାପ୍ରଭୁ କହୁଛନ୍ତି ଆନେର ତନୟ ଆନେ ରଜତ ସୁବର୍ଣ୍ଣ ଖାଇଲେ ବିନାଶ ଯାଏ ନୁହେଁ ପରଧର୍ମ ପୁତ୍ର ଟଙ୍କା ପଇସା ରୋଜଗାର କରିକି ଆଣିକି ଦେଉଛି ବାପା ମାଆଙ୍କୁ ଏବଂ ଯୋଉଟା ହିଁ ପ୍ରକୃତ ପକ୍ଷେ ତା ଜୀବନର ଶ୍ରେୟ ନୁହଁ ଆମି ଆନିଦିବ କୃଷ୍ଣ ପ୍ରେମ ହେନ ଧନ ସକଳ ସମ୍ପଦମୟ କୃଷ୍ଣର ଚରଣ ମୁଁ ଏ ପ୍ରକାର ଏକ ଧନ ଆଣିଦେବି ମାଆଙ୍କୁ କହୁଛନ୍ତି ମୁଁ ଏଇଭଳି ଏକ ଧନ ଆଣିବି ଯୋଉ ଧନ କି କୌଣସି ପିତାମାତା ତା କୌଣସି ପୁତ୍ର କୌଣସି ପିତାମାତାଙ୍କୁ ଦେଇନାହାନ୍ତି ଆମି ଆଣିଦେବ କୃଷ୍ଣ ପ୍ରେମ ହେନ ଧନ ସକଳ ସମ୍ପଦମୟ କୃଷ୍ଣର ଚରଣ ମୁଁ ଆଣିବି ଏ ପ୍ରକାର ଏକ ଧନ ଯୋଉ ଧନ କି କେହି ପୁତ୍ର ତା ପିତାକୁ ଦେଇ ମାତାଙ୍କୁ ଦେଇନାହାନ୍ତି ମୁଁ କୃଷ୍ଣଙ୍କର ଚରଣ ପାଇଁ ଆଣିଦେବି ଏଇ କଥା ତାଙ୍କର ଚୈତନ୍ୟ ମହାପ୍ରଭୁ ତାଙ୍କ ମାଆଙ୍କୁ କହୁଛନ୍ତି ସେହି ସେ ପରମ ବନ୍ଧୁ ସେହି ପିତାମାତା ଶ୍ରୀକୃଷ୍ଣ ଚରଣେ ଯାଇ ପ୍ରେମ ଭକ୍ତି ଦାତା ସେ ହେଉଛନ୍ତି ପ୍ରକୃତରେ ପରମ ବନ୍ଧୁ ସେ ହେଉଛନ୍ତି ପ୍ରକୃତରେ ପିତା ସେ ହେଉଛନ୍ତି ପ୍ରକୃତରେ ମାତା ଯିଏକି ଭଗବାନଙ୍କ ଚରଣରେ ଭକ୍ତି ଉତ୍ପାଦନ ପାଇଁ ଆମମାନଙ୍କୁ ସବୁ ପ୍ରକାର ଭାବରେ ଚେଷ୍ଟା କରନ୍ତି ସେଥିପାଇଁ ଆମେ ଦେଖିବା ଋଷଭଦେବଙ୍କର ବର୍ଣ୍ଣନା ରହିଛି ଭାଗବତରେ ଋଷଭଦେବ ତାଙ୍କ ପୁତ୍ରମାନଙ୍କୁ ଏହି ଉପଦେଶ ଦେଉଛନ୍ତି ଗୁରୁର୍ନ ଶସ୍ୟାତ୍ ସ୍ୱଜନଂ ନ ଶସ୍ୟାତ୍ ପିତା ନ ଶସ୍ୟାତ୍ ଜନନୀ ନ ଶସ୍ୟାତ୍ ଦୈବ ନ ଶସ୍ୟାତ୍ ପତି ନ ଶସ୍ୟାତ୍ ନ ମୋଚେତ୍ ଯେ ସମପେତ ମୃତ୍ୟୁ ସେ ପିତା ହେବା ପ୍ରକୃତରେ ଉପଯୁକ୍ତ ନୁହେଁ ଯିଏ ପିତା ସେ ପ୍ରକୃତ ପିତା ହେବା ଉପଯୁକ୍ତ ନୁହେଁ ଯିଏ ତାର ପୁତ୍ର କନ୍ୟାମାନଙ୍କୁ ଏଇ ଭଗବତ ଭକ୍ତି ପଥକୁ ନ ଆଣୁଛି ସେ ଗୁରୁର୍ନ ଶସ୍ୟାତ୍ ସେ ଗୁରୁ ହେବା ମଧ୍ୟ ଉପଯୁକ୍ତ ନୁହେଁ ଯିଏକି ତାର ଶିଷ୍ୟ ବା ଛାତ୍ରକୁ ଏଇ କୃଷ୍ଣ ଚେତନଶୀଳ ନ କରୁଛି ଏବଂ ସ୍ୱଜନଙ୍ଗ ଶସ୍ୟା ସେ ବନ୍ଧୁ ମଧ୍ୟ ସେ ବନ୍ଧୁ ନୁହେଁ ପ୍ରକୃତ ପକ୍ଷେ ଯେଉଁ ବନ୍ଧୁ ଯେ ଆମମାନଙ୍କୁ ଏଇ ଭକ୍ତି ପଥକୁ ଯିଏ ନ ଆଣୁଛି ଏବଂ ପତି ନ ଶସ୍ୟାତ୍ ସେ ସ୍ୱାମୀ ହେବା ମଧ୍ୟ ଉପଯୁକ୍ତ ନୁହେଁ ଯିଏ ତାର ପତ୍ନୀଙ୍କୁ ଅର୍ଥାତ୍ ତା ସ୍ତ୍ରୀକୁ କୃଷ୍ଣ ଚେତନଶୀଳ ନ କରୁଛି ଏବଂ ଦେଖନ୍ତୁ ଭାଗବତରେ ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ଦିଆଯାଇଛି ଯେ ଆମର ଶରଣାଗତିର ଲକ୍ଷଣ କଥା ବର୍ଣ୍ଣନା ଦିଆଯାଇ କୁହାଯାଇଛି ଯେ ଛଅଟା ଲକ୍ଷଣ ଯାହା ନିକଟରେ ଅଛି ଯେ ପ୍ରକୃତ ପକ୍ଷେ ଭଗବାନଙ୍କ ନିକଟରେ ଶରଣାଗତ ସେ ଆମେ ତାଙ୍କୁ ଜାଣିବା ସେଥିରେ যে ভগবান পাখে যে প্রকৃত পক্ষে শরণাগত হয়েছে তার ছটা লক্ষণ আমি জাঁপার। গোটে লক্ষণ হচ্ছে আনুকূল্যস্য সংকল্প, যেটা ভজন পাই, যেটা ভগবান ভক্তি লাভ পাই, যেটা অনুকূল তাহলে আমাদের গ্রহণ করা পড়ব, এবং যেটা ভজন মার্গের প্রতিকূল তাহলে আমাকে ত্যাগ করা পড়ব। আনুকূল্যস্য সংকল্প প্রাতিকূল্যস্য বর্জন, যেটা ভজন পাই অনুকূল তাহলে আমাকে গ্রহণ করা পড়ব। যেমনি রাবণকে বহু প্রকার ভাবে বিভীষণ উপদেশ প্রদান কলে যে প্রভুঙ্কর পত্নীকে আপনার কাহিঁকি রাখছেন, সীতা দেবী রাখবার আপনার কোণ অছি, তাঁকু শীঘ্র নিয়ে প্রভুঙ্ পাখে দিয়ে দিও। কিন্তু সব প্রকার ভাবে রাবণ বিভীষণকর কথা অমান্য করে হেতু বিভীষণ সেটু ছাড়িদে, কারণ ভজন মার্গের সে অনুকূল হল না রাবণ, এবং যেপা বিভীষণ রাবণকে ত্যাগ করে রামচন্দ্র মহাপ্রভুঙ্কর শরণাগত হল। তেমন যেটা ভজন মার্গ অনুকূল তাহলে হি সে গ্রহণ কলে। সেইভাবে ভাবে আমি দেখিবা শুক্রাচার্যঙ্কর কথা কুহযাই, গুরু যিকি বলি মহারাজঙ্কর গুরু লে, বলি মহারাজঙ্কর গুরু লে শুক্রাচার্য, এবং যিকি শুক্রাচার্য তাঁকু বহু শাস্ত্র এই যে অস্ত্রশস্ত্র বিদ্যা মধ্যে উপদেশ দৌলে এবং বহু প্রকার উপদেশ মধ্যে প্রদান করতে, যেতবে বামন অবতারে ভগবান আসলে বলি নিকটক দান নেওয়া ছোটিয়া পিলাটি বামন হয়ে আসছেন, এবং সে আসিক দান মাগুচান, এবং যা শুক্রাচার্য নিজের যোগ শক্তিবল জাঁপারে ইয়ে আসছেন ভগবান বামন রূপে, ই তোমার তোমার সূর্য বীর্য সবু অপহরণ করে নেবে, তেমন বলি সে বারণ কলে, কলে তুমি তুমি দান দিও না, কারণ ইয়ে হচ্ছেন ভগবান বিষ্ণু তোমার শত্রু, তেমন তুমি তোমার সমস্ত কিছু যা কিছু লাভ করছ, সমস্ত শক্তি, সমস্ত সূর্য, সমস্ত বীর্য, তোমার সমস্ত যশ, এই সবু কিছু তোমার নিয়ে যাবে, তেমন তুমি তাঁকু দান দিও না। কিন্তু বলি মহারাজ সেটি কহিলে যে মু সমস্ত দান দেওয়ার প্রসিদ্ধি লাভ করছি, এবং নিজে ভগবান যেতবে মো গৃহকু দান পাই আসছেন, এবং সে যেতবে দান ও নিকটক মাগিয়া পাই আসছেন, মু যদি তাঁকু দান নদেবি তাহলে মোর দান দেবার যথার্থতা কোটি রয়েছে, কারণ বলি মহারাজ হচ্ছেন প্রহ্লাদঙ্কর পৌত্র, অর্থাৎ প্রহ্লাদঙ্কর নাতি সে, তেমন প্রহ্লাদ লে ভগবানকর ভক্ত, তেমন সে বংশ পরম্পরার রয়েছে ভক্তর মঞ্জি, যেপা বলি মহারাজ মধ্যে ভগবানকর অন্তরঙ্গ ভক্ত লে, দ্বাদশ মহাজন মানক মধ্যে বলি মহারাজ অন্যতম বলে বর্ণনা করা যায়। স্বয়ম্ভু নারদ শম্ভু কুমার কপিল মনু প্রহ্লাদ জনক ভীষ্ম বলি বয়াসখী বয়ন, দ্বাদশ মহাজনক মান মধ্যে বলি মহারাজঙ্কর কথা কুহযাই, যে কি সম্পূর্ণ ভাবে ভগবান নিকটরে শরণাগত হলে। তেমন শুক্রাচার্যঙ্কর কথা সে শুণলে না, শুক্রাচার্য যেতে তাঁকু বারণ কলে মধ্যে বলি মহারাজ কহিলেন মু তাঁকু দান দেবি, এথিপাই শুক্রাচার্যঙ্কু ত্যাগ কলে বলি মহারাজ, এবং শুক্রাচার্যঙ্কু ত্যাগ করা হেতু শুক্রাচার্য তাঁকু অভিশাপ দিয়েছিল, কিন্তু সে অভিশাপ মধ্যে আশীর্বাদের পরিণত হল, গুরুঙ্কু ত্যাগ কলে, কাহিঁকি না ভজন মার্গরে সে অনুকূল হলে না বলি বহিঙ্ পাই, এবং শুক্রাচার্যঙ্কু সে ত্যাগ কলে। সেইভাবে ভাবে প্রহ্লাদঙ্কর কথা মধ্যে কুহযাই, ভক্ত প্রহ্লাদ যিকি হিরণ্যকশিপুর পুত্র, এবং প্রহ্লাদ সে তাঁক মা গর্ভরু থাইকি সবুকিছি শুণিলে নারদ মুনিঙ্কর কথা, কয়াদু গর্ভরে যেতবে লে নারদ মুনিঙ্কর উপদেশ শ্রবণ করে হেতু যেতবে হিরণ্যকশিপু নিজক ত্রিপুর বিজয়ী এবং সে ভগবান বলে কুলে, সেতবে প্রহ্লাদ মহারাজ তার বিরোধ কলে, কে ভগবান হচ্ছেন বিষ্ণু এবং সে হচ্ছেন প্রকৃতপক্ষে ঐশ্বর্য সম্পন্ন, এবং সে হচ্ছেন সর্বশক্তিমান, তুমি কাহিঁকি নিজক ভগবান বলে কুছ, এবং যেপা পিতা এবং পুত্রঙ্ মধ্যে শত্রুতা সৃষ্টি হল, যেপা হিরণ্যকশিপুর বহু দৌরাত্ম্য রয়েছে, যেপা প্রহ্লাদ সমস্ত তাঁকু স্বীকার কলে মধ্যে ভগবান বলে, কিন্তু প্রহ্লাদ তাঁকু কেবলে স্বীকার করলে, এবং যেপা হিরণ্যকশিপু বহু প্রকার ভাবে প্রহ্লাদঙ্কু যন্ত্রণা প্রদান করছে, কিন্তু ভগবান তাঁকু প্রত্যেক পরিস্থিতিতে সুরক্ষা প্রদান করছেন, কাহিঁকি না ভগবান ভক্ত পাই করুণাময়, হ্যাঁ ভক্তর প্রতিজ্ঞাকে ভগবান রক্ষা করতে, যেপা প্রহ্লাদঙ্কর প্রতিজ্ঞাকে রক্ষা করে সে স্তম্ভ মধ্যে আবির্ভূত হলে, তেমন প্রহ্লাদ তাঁর পিতাঙ্কু মধ্যে সেটি ত্যাগ করছেন এই ভজন মার্গরে যে অনুকূল নহিতবা, সেইপাই এই সব কথা কুহযাই, এবং ভরত মহারাজঙ্কর কথা কুহযাই, তাঁর মাকে মধ্যে সে ত্যাগ কলে, কাহিঁকি না রামচন্দ্রঙ্কর বিরুদ্ধে কুমন্ত্রণা শুনে মন্থরা ঠারু, যেপাই সে রামচন্দ্রকে বনবাস পঠাইলে, যেপা কৈকেয়ীঙ্কু ভরত মধ্যে আউ মা বলে ডাকি না, এইসব কথা বর্ণনা রয়েছে রামায়ণ এবং মহাভারত এবং ভাগবতের মধ্যে এইসব কথা রয়েছে বর্ণনা, তেমন এইভাবে ভাবে যে ভজন মার্গরে অনুকূল ন হতে সেই প্রকার বস্তু ত্যাগ কলে হি আমার জীবনের প্রকৃত সেবা হয়ে পাব, সেই কথা এখানে আসুছে। ଏବଂ ସେଇ କଥା ହିଁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଯେ ପ୍ରକୃତ ପକ୍ଷେ ସେ ହେଉଛନ୍ତି ପ୍ରକୃତ ବନ୍ଧୁ ଏବଂ ସେ ହେଉଛନ୍ତି ପ୍ରକୃତର ପିତା ଏବଂ ସେ ହେଉଛନ୍ତି ପ୍ରକୃତର ମାତା ଯିଏ ଆମମାନଙ୍କୁ ଏଇ ଭଜନ ମାର୍ଗରେ ପ୍ରକୃତ ପକ୍ଷେ ଆମକୁ ଭଜନ ମାର୍ଗକୁ ଜାଣୁଛନ୍ତି ସେହି ସେ ପରମ ବନ୍ଧୁ ସେହି ପିତା ମାତା ଶ୍ରୀକୃଷ୍ଣ ଚରଣେ ଯାଇ ପ୍ରେମ ଭକ୍ତି ଦାତା ସକଳ ଜନ୍ମ ପିତା ମାତା ସଭିଏ ହେଇପାରେ ପ୍ରତ୍ୟେକ ଜନ୍ମରେ ଆମର ପିତାମାତା ଆସିବେ ଆମେ ମନୁଷ୍ୟ ଜନ୍ମରେ ଆମର ପିତାମାତା ଆସୁଛନ୍ତି ପଶୁ ଜନ୍ମ ହେଇଥିଲୁ ସେତେବେଳେ ତାଙ୍କର ପିତାମାତା ଥିଲେ ଏବଂ ପକ୍ଷୀ କୀଟପତଙ୍ଗ ଏ ପ୍ରକାର ଜନ୍ମ ଗ୍ରହଣ କରିବା ସେ ଜନ୍ମରେ ମଧ୍ୟ ଆମର ପିତାମାତା ଆସିବେ କିନ୍ତୁ ଯେଉଁ ଜନ୍ମରେ ଆମକୁ ଭଗବାନ ଏବଂ ଗୁରୁ ଯେଉଁ ଜନ୍ମରେ ଆମକୁ ମିଳିଲେ ଗୁରୁ ଭଗବାନ କୃଷ୍ଣଙ୍କୁ ପାଇବା ପାଇଁ ଯେ ପଥ ପ୍ରଦର୍ଶନ କଲେ ସେହି ଜୀବନ ହେଉଛି ଆମର ସର୍ବଶ୍ରେଷ୍ଠ ଜନ୍ମ ତାହାକୁ ଆମମାନଙ୍କୁ ଜାଣିବା ପାଇଁ ପଡ଼ିବ ଏବଂ ତାହାକୁ ଆମକୁ ଏଇ ମନୁଷ୍ୟ ଜନ୍ମରେ ହିଁ ଆମକୁ ଲାଭ କରିବା ପାଇଁ ପଡ଼ିବ ସେଥିପାଇଁ ମନୁଷ୍ୟ ଜୀବନକୁ ସୁଦୁର୍ଲଭ ଜନି ବୋଲି କୁହାଯାଇଛି ତେଣୁ ସେଇ କଥା ହିଁ ଆସି ନାରଦ ମୁନି କହୁଛନ୍ତି ଯେ ଆପଣ କାହିଁକି ମନରେ ଦୁଃଖ ପ୍ରକାଶ କରୁଛନ୍ତି କାହିଁକି ମନରେ ଶୋକ କରୁଛନ୍ତି ଯେଉଁ ପୁତ୍ରଟି ଏ ପ୍ରକାର କଥାକୁ ଶୁଣିଲେ ତ କିଏ କାହାର ପିତା କିଏ କାହାର ପୁତ୍ର କିଏ କାହାର ପତି କିଏ କାହାର ପତ୍ନୀ କିଏ କାହାର ପୁତ୍ର ଶ୍ରୋତ ବେଗେନ ବାଲୁକା ଯଥା ପ୍ରୟାନ୍ତି ସଞ୍ଜାନ୍ତି ଶ୍ରୋତ ବେଗେନ ବାଲୁକା ସଂଯୁଞ୍ଜନ୍ତେ ବିଜୁଞ୍ଜନ୍ତେ ଯଥା କାଳନେ ସ୍ପିନ୍ଦେଇ ଯେତେବେଳେ ବଢି ହଉଛି ବନ୍ୟା ହଉଛି ସେତେବେଳେ ସ୍ରୋତ ପାଣିର ସ୍ରୋତରେ କୁଟା କାଟି କେତେବେଳେ ମିଶିଯାଉଛନ୍ତି ଏବଂ ପୁଣି ଯେତେବେଳେ ପାଣିର ପ୍ରକ୍ରସ ହଉଛି ପୁଣି ସେଇଟା ବିଯୁକ୍ତ ହେଇଯାଉଛନ୍ତି ଅର୍ଥାତ୍ ବିଚ୍ଛେଦ ହେଇଯାଉଛି ସେହିଭଳି ଭାବରେ ବର୍ତ୍ତମାନ ଆମେ ମନୁଷ୍ୟ ଜୀବନ ପାଇଛେ ଏ ମନୁଷ୍ୟ ଜୀବନରେ ଗୋଟେ ପରିବାର ମଧ୍ୟରେ ଆମେ ଆବଦ୍ଧ ହେଇକି ଅଛେ ଯେଉଁଥିରେ କି ଆମର ଏ ପିତା ଭାବରେ ଆସିଛନ୍ତି ବା ଇଏ ମାତା ରୂପରେ ଆସିଛନ୍ତି ଇଏ ଆମର ପତି ଭାବରେ ଆସିଛନ୍ତି ବା ଇଏ ଆମର ପତ୍ନୀ ରୂପରେ ଆସିଛନ୍ତି ବା ଇଏ ଆମର ପୁତ୍ର ସନ୍ତାନ ଭାବରେ ଆସିଛନ୍ତି କିନ୍ତୁ ଇଏ ସବୁ ସମ୍ପର୍କ ଏଇ ଯେଉଁ ସମ୍ବନ୍ଧ ଇଏ ସମ୍ବନ୍ଧ ସବୁ ହେଉଛି ଅଳିକ ସମ୍ବନ୍ଧ ବା କ୍ଷଣସ୍ଥାୟୀ ସମ୍ବନ୍ଧ ଏ ସମ୍ବନ୍ଧ ହେଉଛି ନିତ୍ୟ ନୁହଁ ଇଏ ହେଉଛି ଅନିତ୍ୟ ସମ୍ବନ୍ଧ ତେଣୁ ଅନିତ୍ୟ ସମ୍ବନ୍ଧରେ ଆମେମାନେ ଆସକ୍ତ ଚିତ୍ତ ହେବା ଉଚିତ ନୁହଁ ଅନିତ୍ୟ ସମ୍ବନ୍ଧରେ ଆସକ୍ତ ଚିତ୍ତ ହେଲେ ହିଁ ଆମକୁ ନିଶ୍ଚିତ ଭାବରେ ଦୁଃଖ ଭୋଗ କରିବା ପାଇଁ ପଡ଼ିବ ଯାହା ହିଁ ଚିତ୍ରକେତୁଙ୍କ ଜୀବନରେ ହେଇଛି ଚିତ୍ରକେତୁଙ୍କ ପୁତ୍ର ସନ୍ତାନ ନଥିଲା ସେତେବେଳେ ସେ ଯେଉଁ ଦୁଃଖ ଅନୁଭବ କରୁଥିଲେ ପୁତ୍ର ସନ୍ତାନଟି ପାଇକି ସେତେବେଳେ ଯେଉଁ ସେ ତ୍ୟାଗ କଲେ ଯେଉଁ ପୁତ୍ର ସନ୍ତାନଟି ଚାଲିଗଲା ସେତେ ଦୁଃଖଟା ଆହୁରି ଅଧିକ ବଢ଼ିଗଲା ତାଙ୍କ କାରଣ ପ୍ରକୃତ ପକ୍ଷେ ସେ ଭଗବତ ଭକ୍ତି ଉପଦେଶ ତାହା ଶ୍ରବଣ କରିନଥିଲେ ବା ସେ ଲାଭ କରିନଥିଲେ ସେହି ପ୍ରକାର ଜ୍ଞାନ ଯେଉଁଥିପାଇଁ ନାରଦ ଏବଂ ଅଙ୍ଗିରା ରୁଚି ତାଙ୍କୁ ଉପଦେଶ ଦେଲେ ଯେ ପ୍ରକୃତ ପକ୍ଷେ ଆମର ସମ୍ପର୍କ ବା ସମ୍ବନ୍ଧ ସେ ଭଗବାନଙ୍କ ସହିତ ହେବା ଉଚିତ ଆମର ସମ୍ବନ୍ଧ ସିଏ ହେଉଛନ୍ତି ଆମର ପରମ ପିତା ଆମେ ହେଉଛୁ ତାଙ୍କର ସମସ୍ତ ସନ୍ତାନ ସର୍ବଜୋନିଷୁ କୌନ୍ତେୟ ମୂର୍ତ୍ତେୟ ସମ୍ଭବନ୍ତେଜା ଦାସାଙ୍ଗ ବ୍ରହ୍ମ ମହଜ୍ଜନୀ ଅହଂ ବୀଜପ୍ରଦ ପିତା ସେ ହେଉଛନ୍ତି ସମସ୍ତଙ୍କର ପରମ ପିତା ସମସ୍ତଙ୍କ ବୀଜ ପ୍ରଦାନକାରୀ ସିଏ ହେଉଛନ୍ତି ପିତା ଆମେ ତାଙ୍କର ସମସ୍ତେ ହେଉଛୁ ସନ୍ତାନ ତେଣୁ ତାଙ୍କର ସନ୍ତାନ ହିସାବରେ ଆମର କର୍ତ୍ତବ୍ୟ ହେଉଛି ତାଙ୍କର ସେବାରେ ଆମେମାନେ ସହଯୋଗ କରିବା ମମୀମାଂସ ଜୀବଲୋକ ଜୀବଭୂତ ସନାତନ ଜୀବାତ୍ମା ଶାଶ୍ୱତ ଭାବରେ ଭଗବାନଙ୍କର ଅଂଶ ବିଶେଷ ତେଣୁ ଆତ୍ମା ହିସାବରେ ପରମାତ୍ମାଙ୍କର ସେବା କରିବା ହେଉଛି ପ୍ରତ୍ୟେକ ଜୀବର କର୍ତ୍ତବ୍ୟ ତେଣୁ ସେଥିରୁ ଯେତେବେଳେ ଆମେ ବିଚ୍ୟୁତ ହେଇଯାଉଛୁ ଆମେ ଏଇ ଅଳିକ ସମ୍ବନ୍ଧରେ ଯେତେବେଳେ ଆମେ ଆସକ୍ତି ଚିତ୍ତ ହେଇଯାଉଛି ଆମର ସେତେବେଳେ ଆମକୁ ଦୁଃଖ ଆସୁଛି ଏକରେ ବଞ୍ଚିଥିବା ଅବସ୍ଥାରେ ଦୁଃଖ ଦେଉଛନ୍ତି ଏବଂ ମୃତ୍ୟୁବରଣ ଯଦି କରିଯାଏ ତାହେଲେ ସିଏ ଆମକୁ ଆହୁରି ଅଧିକ ଦୁଃଖ ପ୍ରଦାନ କରେ ଆମେ ଏହି ସମ୍ପର୍କରେ ଗୋଟେ ଗପ ଆମେ ଶୁଣିଛେ ଦେଖିଛେ ଯେ ପିଲାକୁ ବାପା ମା' କେତେ ଗେହ୍ଲାରେ ବଢ଼ଉଛନ୍ତି ଏବଂ ଯେତେବେଳେ ପିଲାଟି ବଡ଼ ହେଉଛି ସେତେବେଳେ ସେ କି ଦୁଃଖ ଦେଉଛି ଆମେ ପଢ଼ିଥିଲୁ ଡାକମୁନ୍ସି ଫକୀରମୋହନଙ୍କର ଫକୀରମୋହନ ସେନାପତି ଲେଖିଥିଲେ ଡାକମୁନ୍ସି ଯେ ହରି ସିଂ ବୋଲି ଜଣେ ପୋଷ୍ଟ ପିଅନ୍ ସେ ଥିଲା ଚାକିରି କରିଥିଲା ପୋଷ୍ଟ ଅଫିସରେ ଏବଂ ତାର ଗୋଟିଏ ପିଲାଟି ଥିଲା ତା ନାଁ ହେଉଛି ଗୋପାଳ ସିଂ ଏବଂ ସେ ଗୋପାଳ ସିଂକୁ ସିଏ ଚାହିଁଲା ଯେ ମୁଁ ତ ରହିଛି ପୋଷ୍ଟ ଅଫିସରେ ପିଅନ୍ ହେଇକି ଯଦି ମୋ ପୁଅଟି ଗୋଟେ ପୋଷ୍ଟମାଷ୍ଟର ହୁଏ ତାହେଲେ ଅନ୍ତତ ପକ୍ଷେ ମୋର ଆଉ କିଛି ସମସ୍ୟା ରହିବନି ଅଧିକ ପଇସା ପାଇବ ମୋର ଆଉ କିଛି ସମସ୍ୟା ରହିବନି ମୁଁ ଯାହା ପେନ୍ସନ୍ ପାଉଛି ସେ ଅଧିକ ପଇସା ପାଇଲେ ଆମେ କିଛି ଘର ଫର ବଢ଼େଇବା ଯାହା କିଛି କରିବା ଟିକେ ଆନନ୍ଦରେ ରହିବା ଏଇ ପ୍ରକାର ଭାବିକି ତାକୁ ପୁଅଟିକୁ ଏଣ୍ଟ୍ରାନ୍ସ ସେ ସମୟରେ ଥିଲା ଏଣ୍ଟ୍ରାନ୍ସ ପାସ୍ କରିବା ତା ମେଟ୍ରିକ୍ଟି ପାସ୍ କରିକି ତାକୁ ପୋଷ୍ଟମାଷ୍ଟର ଭାବେ ତାଙ୍କର ଉପର ଅଫିସରଙ୍କୁ କହିକି ତାକୁ ପୋଷ୍ଟମାଷ୍ଟର ନିଯୁକ୍ତି କରିଦେଇଥିଲା ହରି ସିଂ ଏବଂ ପୋଷ୍ଟମାଷ୍ଟର ଭାବରେ ଚାକିରି ପାଇକି ଗୋପାଳ ସିଂ ସେତେବେଳେ ତାପରେ ସେ ବିବାହ କଲା ବିବାହ କଲା ପରେ ତା ସ୍ତ୍ରୀଟି ଆସିଲା ଘରକୁ ଏବଂ ସେତେବେଳେ ବାପା ତା ରିଟାୟାର୍ଡ଼ କରିଗଲା ଏବଂ ବାପା ରିଟାୟାର୍ଡ଼ କରିକି ଘରେ ରହିଲେ ରହିକି ପେନ୍ସନ୍ ଯାହା ପାଉଥିଲେ ଏବଂ ପୁଅ ଯେତେବେଳେ ବିବାହ କରିସାରିଲା ପରେ ବାପାର ରିଟାୟାର୍ଡ଼ ପରେ ପରେ ତାର ରୋଗ ଏ ଯେଉଁ କଫ କାଶ ଏଇ ଥଣ୍ଡା ସର୍ଦ୍ଦି ଏସବୁ ଜିନିଷ ବୟସ ଅଧିକ ହେତୁ ଏଗୁଡ଼ା ସବୁ ବଢ଼ିଲା ଯେଉଁଥିପାଇଁ ପୁତ୍ର ଏବଂ ପତ୍ନୀ ଯେ ପୁତ୍ରବଧୂ ଏମାନଙ୍କର ସେମାନେ ସହ୍ୟ କରିପାରିଲେନି ଶ୍ୱଶୁରଙ୍କର ଏଇ ଯେଉଁ କଷ୍ଟ ଏଇ ଯେଉଁ ଦୁଃଖ ଏ ଯେଉଁ ପାଉଥିଲେ ରୋଗଗ୍ରସ୍ତ ହେଇକି ସେ କହିଲେ ପିତାଟା ରହିକି ଆମର ବାପା ରହିକି ବଡ଼ ଦୁଃଖ ଆମକୁ ଦେଉଛନ୍ତି ଆମକୁ ବଡ଼ ଯନ୍ତ୍ରଣା ଦେଉଛନ୍ତି ଏଇ ଚାଲିଗଲେ ଏଠୁ ଭଲ ହେବ କିନ୍ତୁ ପିତା କେତେ ଶ୍ରମ ସ୍ୱୀକାର କରିକି ସେ ପୁତ୍ରକୁ ମଣିଷ କରୁଛନ୍ତି ସେଟାକୁ ସେମାନେ ଚିନ୍ତା କଲେନି ଏବଂ ରାତିରେ ଶୋଇବା ଅବସ୍ଥାରେ ଏଇ ବାପା ବୁଢ଼ା ହେଇଗଲାଣି, ସେ କାଶେ ଏବଂ କାଶୁ କାଶୁ ବହୁତ ଯନ୍ତ୍ରଣା ହୁଏ ତାକୁ, ସେତେବେଳେ ଏମାନଙ୍କର ନିଦ୍ରାରେ ବ୍ୟାଘାତ ସୃଷ୍ଟି ହୁଏ। ଶେଷରେ ସେମାନେ ଏ ପ୍ରକାର ଭାବରେ ଚିନ୍ତା କଲେ ଯେ ଏଇ ପିଲା ଏଇ ବୁଢ଼ାଟାକୁ ନେଇକି ଫୋପାଡ଼ ଦେବା ପିଆମୁ ଦାମୁଲରେ। ଏଇଆ କହିକି ମଧ୍ୟ ପୁଅଟି ତାକୁ ନେଇକି ଥରେ ରାତିରେ ନେଇକି ପିଆ ଭିତରେ ଫୋପାଡ଼ ଦେଇ ତାକୁ ଭୁସି ବିଲାତି ଭୁସି ତାକୁ ମାରିଲେ। ସେଠୁ ବାପା କହିଲେ ଯାହା ହଉ ମୋର ପୁତ୍ର ଜନ୍ମ କରିବାର ମୁଁ ଆଜି ସାର୍ଥକ ଅନୁଭବ କରେ, ଯାହା ହଉ ପୁଅଟି ଜନ୍ମ କରିଥିଲି ସିଏ ମୋତେ ଆଜି ଠିକ୍। ଏବଂ ସେ ପୁଅକୁ ଛାଡ଼ିଦେଇ ସେ ଅନ୍ୟତ୍ର ରହିଲେ, ଯାହା ପେନ୍ସନ୍ଟି ପାଇଲା ଭଗବାନଙ୍କ ନାମ ନେଇ ସେଥିରେ ଆନନ୍ଦରେ। ଏଇ ହେଉଛି କହିବାର ତାର ପରିଚୟ ଯେ ପ୍ରକୃତ ପକ୍ଷେ ଆମେ ଯେଉଁ ସମ୍ବନ୍ଧ ଅନିତ୍ୟ ସମ୍ପର୍କରେ ଆମେ ଯେଉଁ ଭାବିଛେ ବା ଆସକ୍ତ ଚିତ୍ତ ହେଇଛେ, ସେ ପ୍ରକୃତ ପକ୍ଷେ କି ପ୍ରକାର ଭାବରେ ଆମକୁ ଦୁଃଖ ଦେଉଛି ନା ଆନନ୍ଦ ଦେଉଛି। ଜୀବନ ଥିବା ଅବସ୍ଥାରେ ଦୁଃଖ ଦେଉଛି ଏବଂ ଜୀବନରେ ଚାଲିଗଲା ସିଏ ତ ଦୁଃଖ କିଭଳି ଭାବରେ ଦେଉଛି, ତେଣୁ ସେ ସମ୍ପର୍କରେ ଆମେମାନେ ଅଧିକ ଆସକ୍ତ ଚିତ୍ତ ହେବା ଉଚିତ ନୁହେଁ। ଏ ପ୍ରସଙ୍ଗରେ ଆମେ ଗୋଟେ ଭକ୍ତଙ୍କର ଚରିତ୍ର ଆମେ ବର୍ଣ୍ଣନା କରିବା। ଚୈତନ୍ୟ ଚରିତାମୃତରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତରେ ଶ୍ରୀବାସ ପଣ୍ଡିତଙ୍କର କଥା କୁହାଯାଇଛି। ଶ୍ରୀବାସ ପଣ୍ଡିତ ହେଉଛନ୍ତି ନାରଦଙ୍କର ଅବତାର, ତେଣୁ ଶ୍ରୀବାସ ପଣ୍ଡିତଙ୍କର ଗୃହରେ ଚୈତନ୍ୟ ମହାପ୍ରଭୁ ସର୍ବଦା ହିଁ ନାମ ସଂକୀର୍ତ୍ତନ କରନ୍ତି। ରୁଦ୍ଧଦ୍ୱାର କରି କବାଟ ବନ୍ଦ କରିଦେଇ ତାଙ୍କର ପାର୍ଷଦମାନଙ୍କ ସହିତ ରାତ୍ରି ଶୋଇସାରିଲା ପରେ ସମସ୍ତେ ଭଗବାନଙ୍କର ଦିବ୍ୟ ନାମ ସଂକୀର୍ତ୍ତନ କରନ୍ତି। ତେଣୁ ଶ୍ରୀବାସ ପଣ୍ଡିତ ହେଉଛନ୍ତି ଭଗବାନଙ୍କର ଶ୍ରେଷ୍ଠ ଭକ୍ତ, ମହାପ୍ରଭୁଙ୍କର ଶ୍ରେଷ୍ଠ ଭକ୍ତ, କାରଣ ନାରଦ ଥିଲେ ସେ ଭଗବାନ କୃଷ୍ଣଙ୍କର ଶ୍ରେଷ୍ଠ ଭକ୍ତ। ତେଣୁ ତାଙ୍କର ଏକ ପୁତ୍ର, ତାଙ୍କର ଏକମାତ୍ର ପୁତ୍ର ଥିଲେ, ସେ ପୁତ୍ରଟି କୌଣସି କାରଣରୁ ମୃତ୍ୟୁବରଣ କରିଥିଲା ଗୋଟେ ଦିନ ହରିଗଲା। ଯେତେବେଳେ ମହାପ୍ରଭୁ କୀର୍ତ୍ତନ କରୁଛନ୍ତି, ମହାପ୍ରଭୁ ତାଙ୍କର ପାର୍ଷଦମାନଙ୍କ ସହିତ କୀର୍ତ୍ତନ କରୁଛନ୍ତି, ସେହି ସମୟରେ ସେ ପିଲାଟିର ମୃତ୍ୟୁବରଣ ହେଲା। ଏବଂ ଘରେ ତାଙ୍କର ଯେ ଶ୍ରୀବାସ ପଣ୍ଡିତଙ୍କର ସ୍ତ୍ରୀ ସେଠି ଆଉ ଅନ୍ୟମାନଙ୍କ ଯେଉଁ ସମସ୍ତେ ଥିଲେ ସେଠି ସବୁ କାନ୍ଦିବା ଆରମ୍ଭ କରିଦେଲେ। ଏବଂ ଶ୍ରୀବାସ ପଣ୍ଡିତ ଦେଖିଲେ ଯେଉଁ କାନ୍ଦିବା ସୃଷ୍ଟି ହେଉଛି ବା କନ୍ଦନ ଲଳ ଆସୁଛି, ସାଙ୍ଗେ ସାଙ୍ଗେ ସେ ମହାପ୍ରଭୁଙ୍କଠାରୁ ଯାଇକି ସେଠି ବୁଝିଲେ କ'ଣ ହେଇଛି ନା, ବୁଝିଲେ ଯେ ତାଙ୍କର ଯେଉଁ ଗୋଟିଏ ପୁଅଟି ସେ ଚାଲିଗଲା। ଏବଂ ସେ ସାଙ୍ଗେ ସାଙ୍ଗେ ତାଙ୍କୁ କହିଲେ, ସେ ତାଙ୍କର ସ୍ତ୍ରୀଙ୍କୁ ଏବଂ ତାଙ୍କର ଯେଉଁ ଜ୍ଞାତି ବନ୍ଧୁ ସ୍ୱଜନ କୁଟୁମ୍ବମାନଙ୍କୁ କହିଲେ, କହିଲେ ଦେଖ ବର୍ତ୍ତମାନ ମହାପ୍ରଭୁ ଯିଏକି ଭଗବାନ ଆମ ଘରେ ଆସିକି କୀର୍ତ୍ତନ କରୁଛନ୍ତି, ତାଙ୍କ କୀର୍ତ୍ତନରେ ଯେମିତି ବାଧା ସୃଷ୍ଟି ନ ହୁଏ, କାରଣ ସେ କୀର୍ତ୍ତନରେ ଯଦି ବାଧା ସୃଷ୍ଟି ହେବ ତାହେଲେ ମୋ ଜୀବନ ବ୍ୟର୍ଥ ହେବ, ତେଣୁ ତୁମେ ଅନ୍ତତଃ ପକ୍ଷେ ବର୍ତ୍ତମାନ ପାଇଁ ନୀରବ ହେଇଯାଅ। ଯଦି ନୀରବ ହେଇଯିବ ତାହେଲେ ଭଲ କଥା, ଯଦି ନୀରବ ନ ହେଇକି କ୍ରନ୍ଦନ କରିବ ତାହେଲେ ମୁଁ ଯାଇକି ଆତ୍ମହତ୍ୟା କରିବି। ଏହି ପ୍ରକାର ଏକ ଭକ୍ତ ଦେଖ କେତେ ତାଙ୍କର ହୃଦୟ କିଭଳି ଭାବରେ ଭଗବାନଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତି, ମହାପ୍ରଭୁଙ୍କ ପ୍ରତି କେତେ ଅନୁରକ୍ତି, ନିଜ ପୁତ୍ରର ପୁତ୍ର ମୃତ୍ୟୁବରଣ କଲାଣି ତଥାପି ମଧ୍ୟ ସିଏ ଦୁଃଖଟାକୁ ନିଜେ ସହ୍ୟ କରିକି ମଧ୍ୟ ମହାପ୍ରଭୁଙ୍କର କୀର୍ତ୍ତନରେ ବାଧା ସୃଷ୍ଟି ନ ହଉ, ମହାପ୍ରଭୁ କୀର୍ତ୍ତନ କରନ୍ତୁ ତାଙ୍କର ଭକ୍ତମାନଙ୍କ ସହିତ, ସେ କୀର୍ତ୍ତନରେ ବାଧା ସୃଷ୍ଟି ନ ହଉ, ସେଇଟା ହିଁ ଏକ ଭକ୍ତ ହିଁ ଚାହେଁ। କାରଣ ଭକ୍ତ ପ୍ରକୃତ ପକ୍ଷେ ସିଏ ତା ଜୀବନରେ ସିଏ ଚାହେଁ କିଭଳି ଭାବରେ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରିବ, ତା ଜୀବନରେ ସିଏ ଭଗବାନଙ୍କୁ ଆନନ୍ଦ ପ୍ରଦାନ କଲେ ହିଁ ତା ଜୀବନ ହିଁ ସୁଖମୟ ହେବ। ତେଣୁ ଭକ୍ତ ଭଗବାନଙ୍କ ଠାରୁ ବଡ଼, ସେଥିପାଇଁ ଭଗବାନ ତାଙ୍କୁ ଉଚ୍ଚ ସ୍ଥାନ ଦେଇଛନ୍ତି। ଭକ୍ତ ଅହଂ ଭକ୍ତ ପରାଧୀନ ଅସ୍ୱତନ୍ତ୍ର ଇବ ଦ୍ୱିଜୋତ୍ତମ ସାଧୁ ନିଗ୍ରସ୍ତ ହୃଦୟ ଭକ୍ତେ ଭକ୍ତ ଜନପ୍ରିୟ। ତେଣୁ ଯେତେବେଳେ ମହାପ୍ରଭୁ ଥିଲେ ପାର୍ଷଦମାନଙ୍କ ସହିତ, ସେତେବେଳେ ଏ ପ୍ରକାର ଭାବରେ ସିଏ ଜାଣିପାରିଲେ ଯେ ଅନ୍ତର୍ଯ୍ୟାମୀ ସୂତ୍ରରେ ସେ ଜାଣିପାରିଲେ ଯେ ଘରେ କିଛି ଗୋଟେ ଅଘଟଣ ସୃଷ୍ଟି ହେଇଛି, ଶ୍ରୀବାସ ପଣ୍ଡିତ ତାପରେ ଚାଲି ଆସିଲେ, ତାଙ୍କର ସ୍ତ୍ରୀମାନେ ସମସ୍ତେ ତାଙ୍କର ଯେଉଁ ବନ୍ଧୁବାନ୍ଧବ ଥିଲେ ତାଙ୍କର କ୍ରନ୍ଦନ ବନ୍ଦ କଲେ ଏବଂ ଶ୍ରୀବାସ ପଣ୍ଡିତ ଚାଲି ଆସିଲା ପରେ ତାଙ୍କ ମନ ଭିତରେ କୌଣସି ପ୍ରକାର ଦୁଃଖର ବା କାରଣ ନାହିଁ, ଏହାକୁ ଦେଖିକି ମହାପ୍ରଭୁ ମଧ୍ୟ ଜାଣିପାରିଲେ ଯେ ଘରେ କିଛି ଗୋଟେ ଘଟଣା ଘଟିଛି ଏବଂ ସାଙ୍ଗେ ସାଙ୍ଗେ କହିଲେ କ'ଣ ହେଇଛି କୁହ ନା, ଶ୍ରୀବାସ ପଣ୍ଡିତଙ୍କ ପୁତ୍ରଟି ଆଜି ଚାଲିଯାଇଛି, ତେଣୁ ମୋତେ କାହିଁକି କହିବ, ଠିକ୍ ଅଛି ସେ ପୁତ୍ରକୁ ଆମେ ଡାକିବା, ତାଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କର, ଆମମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କର, ସେ ପିଲାଟିକୁ ଆମେ ଡାକିବା। ଏବଂ ସେ ପିଲାକୁ ମଧ୍ୟ ମହାପ୍ରଭୁ ତାର ଜୀବନ ସଞ୍ଚାର କଲେ ଏବଂ ଜୀବନ ସଞ୍ଚାର କରିକି ତାକୁ ଡାକିଲେ, କହିଲେ ଏ ପିଲା ତୁ କାହିଁକି ତୋ ବାପା ମାଆଙ୍କୁ ଏଇ ପ୍ରକାର ଭାବରେ ଦୁଃଖ ଦେଇକି ତୁ ଚାଲିଗଲୁ ଆଜି ଏ ବର୍ତ୍ତମାନ, ଯେମିତି ନାରଦମୁ ଋଷି ଏବଂ ଅଙ୍ଗିରା ଋଷି ଚିତ୍ରକେତୁଙ୍କୁ ତାଙ୍କର ପୁତ୍ର ସନ୍ତାନ ମଧ୍ୟରେ ଜୀବନ ସଞ୍ଚାର କରିକି ଏ କଥା କହୁଛନ୍ତି। ସେହିଭଳି ଭାବରେ ଚୈତନ୍ୟ ମହାପ୍ରଭୁ ମଧ୍ୟ ଶ୍ରୀବାସ ପଣ୍ଡିତଙ୍କର ଏକମାତ୍ର ପୁତ୍ରକୁ ସେହିଭଳି ଭାବେ ତାର ଜୀବନ ସଞ୍ଚାର କରି ତାକୁ ମଧ୍ୟ କହିଲେ, କିରେ ତୁ କାହିଁକି ତୋର ପିତାମାତାଙ୍କୁ ଏହି ପ୍ରକାର ଭାବରେ ଦୁଃଖ ଦେଇକି ତୁ ଚାଲିଗଲୁ। ସେଠୁ ସେ ପୁତ୍ରଟି କହିଲା, କିଏ କାହାର ପତି, କିଏ କାହାର ପତ୍ନୀ, କିଏ କାହାର ପୁତ୍ର, କିଏ, ମୁଁ ତ ତାର ପିତା ଥିଲି, ମୁଁ ତ ଏଙ୍କର ପିତା ଥିଲି ପୂର୍ବ ଜନ୍ମରେ, ସିଏ କ'ଣ କହୁଛନ୍ତି ମୋର ପିତା ବୋଲି, ଶ୍ରୀବାସ ପଣ୍ଡିତ ବା ଏଇ ମୋର ହେଉଛନ୍ତି ମାତା ବୋଲି ଆପଣ କହୁଛନ୍ତି ଯେ ପୂର୍ବ ଜନ୍ମରେ ମୁଁ ଏଙ୍କର ପିତା ଥିଲି, ଆଉ ସିଏ କ'ଣ ଦାବି କରୁଛନ୍ତି, ମୋର ଯେତେଦିନ ପର୍ଯ୍ୟନ୍ତ ଏ ଜଗତରେ କାର୍ଯ୍ୟ ଥିଲା ମୁଁ ସେଦିନ ପର୍ଯ୍ୟନ୍ତ ରହିଲି, ତାପରେ ସେ କାର୍ଯ୍ୟ ସରିଲା ପରେ ମୁଁ ମୋର ଚାଲିଯାଉଛି, ତେଣୁ ମୋତେ ଆପଣ କାହିଁକି ଡକାଇଲେ, ଏଇ ହେଉଛି କହିବା କଥା। ତେଣୁ ଆମେମାନେ କେତେ ଅନିତ୍ୟ ସମ୍ପର୍କରେ ଆମେ କେତେ ଦୁଃଖ
ପାଇଯାଉଛେ ଯେତେବେଳେ କିଛି ଗୋଟେ ଅଘଟଣ ଘଟୁଛି ବା ଦୁର୍ଘଟଣା ଘଟୁଛି। ସେଥିପାଇଁ ପ୍ରକୃତ ପକ୍ଷେ ଯେଉଁମାନେ ବିବେକୀ ବା ବୁଦ୍ଧିମାନ ବ୍ୟକ୍ତି ସେମାନେ ଏହି ପ୍ରକାର ଅନିତ୍ୟ ହଁ ଦୁଃଖରେ ସେମାନେ ଦୁଃଖୀ ହେବା ଉଚିତ ନୁହେଁ। ସେଥିପାଇଁ ଶ୍ରୀମଦ୍ ଭଗବତ୍ ଗୀତାରେ କୁହାଯାଇଛି, ଦେହି ନସ୍ମିନ୍ ଯଥା ଦେହେ କୌମରାଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନମିତ। ଏ ଶରୀରଟା ଏହି ପ୍ରକାର ଭାବରେ ପରିବର୍ତ୍ତନ ହେଉଛି, ଶରୀରଟା ବାଲ୍ୟାବସ୍ଥାରୁ ଯୌବନାବସ୍ଥା, ଯୌବନାବସ୍ଥାରୁ ପ୍ରୌଢ଼ାବସ୍ଥା, ପ୍ରୌଢ଼ାବସ୍ଥାରୁ ବାର୍ଦ୍ଧକ୍ୟାବସ୍ଥା, ବାର୍ଦ୍ଧକ୍ୟାବସ୍ଥାରୁ ଆମେ ଆସିବା ମୃତ୍ୟୁ ମୁଖକୁ। ତେଣୁ ଏହି ପରିବର୍ତ୍ତନକୁ ଆମେ କେହି ଅଟକେଇ ପାରିବା ନାହିଁ ବା ମୃତ୍ୟୁକୁ ଆମେ କେହି ରୋଧ କରିପାରିବା ନାହିଁ। ତେଣୁ ମୃତ୍ୟୁକୁ ଯଦି ଆମେ ରୋଧ ନ କରିପାରିବା ତାହେଲେ ସେଥିପାଇଁ ଦୁଃଖ ପ୍ରକାଶ କରିବାର କାରଣ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁ ଦର୍ଶନ ବୋଲି କୁହାଯାଇଛି। ଏଇ ଯେଉଁ ଚାରିଟା କଥା କୁହାହେଲା, ଜନ୍ମ ଗୋଟେ, ମୃତ୍ୟୁ ଗୋଟେ, ବାର୍ଦ୍ଧକ୍ୟ ଏବଂ ଗୋଟେ ହେଉଛି ରୋଗ, ଏଇ ଚାରିଟା ଜିନିଷକୁ କିଏ ସମାଧାନ କରିଛି ବା ଏ ସମସ୍ୟାର କିଏ ସମାଧାନ କରିଛି ଆଜି ପର୍ଯ୍ୟନ୍ତ? ଯେତେ ବୈଜ୍ଞାନିକ ଆସନ୍ତୁ, ଯେତେ ଦାର୍ଶନିକ ଆସନ୍ତୁ, ଯେତେ ହଁ ବିଦ୍ୱାନ ଆସନ୍ତୁ ବ୍ୟକ୍ତି, ଏଇ ଚାରିଟା ସମସ୍ୟାର କେତେଜଣ କିଏ ସମାଧାନ କଲେଣି ଆଜି ପର୍ଯ୍ୟନ୍ତ? କେହି ସମାଧାନ କରିପାରୁନାହାନ୍ତି। ତେଣୁ ଏଇ ଚାରିଟା ସମସ୍ୟା ଆମକୁ ନିଶ୍ଚିତ ଭାବରେ ଭୋଗ କରିବା ପାଇଁ ପଡ଼ିବ, କାରଣ ଏହି ଜଗତ ହେଉଛି ଦୁଃଖର ଘର। ଏଣୁ ଦୁଃଖର ଘର ଭିତରକୁ ଆମେ ଆସିଛେ, ଆମେ ସୁଖ କିଭଳି ଭାବରେ ପାଇବା ବା ଆନନ୍ଦ ପାଇବା? ତେଣୁ ଦୁଃଖର ଘର ଭିତରକୁ ଆସିକି ଆମକୁ ଦୁଃଖ ଭୋଗ କରିବା ପାଇଁ ପଡ଼ିବ। ତେଣୁ ସେ ଦୁଃଖଟା ପ୍ରକୃତ ପକ୍ଷେ ଦୁଃଖ ହେବ ନାହିଁ ଯେତେବେଳେ ଆମେ ଭଗବତ ସମ୍ବନ୍ଧରେ ସମ୍ବନ୍ଧିତ ହେବା। ଏ ଜଗତକୁ ଆସିକି ମଧ୍ୟ ଆମେ ଯଦି ଭଗବାନଙ୍କ ସମ୍ବନ୍ଧରେ ସମ୍ବନ୍ଧିତ ହେବା, ସେ ଦୁଃଖ ଆମକୁ ଆଉ ଦୁଃଖ ବୋଲି ଜଣା ପଡ଼ିବ ନାହିଁ, କାରଣ ଶ୍ରୀ ଶ୍ରୀବାସ ପଣ୍ଡିତ ସେ ଦୁଃଖ ଅନୁଭବ କଲେ ନାହିଁ। ସେ କହିଲେ ମହାପ୍ରଭୁ ଦୁଃଖ ଦୁଃଖ ନ କରନ୍ତୁ ବା ମହାପ୍ରଭୁ ତାଙ୍କ କୀର୍ତ୍ତନରେ ବାଧା ସଞ୍ଚାର ନ ହଉ, ମହାପ୍ରଭୁ କୀର୍ତ୍ତନ କରନ୍ତୁ। ଏବଂ ଚୈତନ୍ୟ ମହାପ୍ରଭୁ ସେଠି କହିଲେ, ଦେଖ ତୁମର ସିନା ଗୋଟିଏ ପୁତ୍ର ଚାଲିଯାଇଛି, ବର୍ତ୍ତମାନ ଆମେ ଦୁଇ ପୁତ୍ର ତୁମର, ଗୌର ଏବଂ ନିତାୟ। ତୁମର ଗୋଟିଏ ପୁତ୍ର ଚାଲିଗଲେ ମଧ୍ୟ ଆମେ ଦୁଇ ପୁତ୍ର ରୂପରେ ତୁମ ପାଖରେ ରହିଲୁ, ଏବଂ ତୁମେ ସେ ଗୋଟିଏ ପୁତ୍ର ଯାହା ବି ସୁଖ ନ ଦେଇଥାନ୍ତା ଆମେ ତାକୁ ଅଧିକ ବହୁ ପରିମାଣରେ ସୁଖ ଦେବୁ। ତେଣୁ ନିତ୍ୟାନନ୍ଦ ପ୍ରଭୁ ସେଇଦିନ ଠାରୁ ଶ୍ରୀବାସ ପଣ୍ଡିତଙ୍କର ଗୃହରେ ରହିଥିଲେ ଏବଂ ଶ୍ରୀବାସ ପଣ୍ଡିତଙ୍କର ପତ୍ନୀ ମାଳିନୀ ଦେବୀଙ୍କର ନିକଟରେ ସେ ଛୋଟ ପିଲା ଭଳି ସବୁ କାର୍ଯ୍ୟ କରିଥିଲେ। ବର୍ଣ୍ଣନା ରହିଛି ଚୈତନ୍ୟ ଚରିତାମୃତରେ ଏବଂ ଚୈତନ୍ୟ ଭାଗବତରେ ମଧ୍ୟ ବର୍ଣ୍ଣନା ରହିଛି ଯେ ନିତ୍ୟାନନ୍ଦ ପ୍ରଭୁ ଛୋଟ ପିଲା ଭଳିଆ ସବୁ କାର୍ଯ୍ୟ କରନ୍ତି, ଯେଉଁଟା ହିଁ ବିଶ୍ୱାସଯୋଗ୍ୟ ନୁହେଁ। ଏତେ ଯୌବନାବସ୍ଥାରେ ପଦାର୍ପଣ କରିକି ମଧ୍ୟ ସେ ମାଳିନୀ ଦେବୀଙ୍କର ସ୍ତନ୍ୟପାନ ମଧ୍ୟ କରୁଥିଲେ, ଯେମିତି କୃଷ୍ଣ ଯଶୋଦାଙ୍କର ସ୍ତନ୍ୟପାନ କରୁଥିଲେ ବୃଦ୍ଧାବସ୍ଥାରେ, ସେହିଭଳି ଭାବରେ ନିତ୍ୟାନନ୍ଦ ପ୍ରଭୁ ମାଳିନୀ ଦେବୀଙ୍କର ସ୍ତନ୍ୟପାନ ମଧ୍ୟ କରୁଥିଲେ। ଥରେ ସେହିଭଳି ଭାବରେ ତାଙ୍କର ଗୃହରେ ଗୋଟିଏ କୁଆଟିଏ ଆସିକି ଯେଉଁ ଭଗବାନଙ୍କର ପାତ୍ର କ୍ଷୀର ଭୋଗ ଲଗା ହେଉଥିଲା ସେ ପାତ୍ରଟିକୁ କୁଆଟିଏ ଆସି ଥଣ୍ଟରେ ନେଇଗଲା, ଏବଂ ସେତେବେଳେ ମାଳିନୀ ଦେବୀ ଦେଖିଲେ ଯେ ଏହି ପ୍ରକାର ଭାବରେ କୁଆଟିଏ ଆସି ନେଇଗଲା, ସେଥିପାଇଁ ଦୁଃଖ ପ୍ରକାଶ କଲେ। ସେଠୁ ନିତ୍ୟାନନ୍ଦ ପ୍ରଭୁ ସେଠି ଥିଲେ, କହିଲେ ଦେଖ ଏଇ ପ୍ରକାର ଭାବରେ କୁଆଟିଏ ଆସି ନେଇଗଲା, କେମିତି ଭାବରେ ମୁଁ ଭଗବାନଙ୍କ ପାଖରେ ଭୋଗ ଲଗେଇବି, କ'ଣ କରିବି, ଆଉ ଏମିତି ଭାବରେ ନେଇଗଲା। ସେଠୁ ନିତ୍ୟାନନ୍ଦ ପ୍ରଭୁ କହିଲେ ଠିକ୍ ଅଛି, ସେ କୁଆ ପୁଣି ଆଉ ଥରେ ପାତ୍ରଟି ନେଇ ଆସିବ, ଏବଂ ସାଙ୍ଗେ ସାଙ୍ଗେ ସେ କୁଆଟି ଆସିଲା, ସେ ପାତ୍ରଟି ପୁଣି ଆସି ନେଇକି ଆସି ପହଞ୍ଚିଲା। ସେଠୁ ମାଳିନୀ ଦେବୀ କହୁଛନ୍ତି ଯେ ପ୍ରକୃତ ପାଖରେ ଏଙ୍କ ପାଖରେ କ'ଣ ଅସମ୍ଭବ, ହଁ ଯେଉଁ ବଳଦେବ, ହଁ ନିତ୍ୟାନନ୍ଦ ପ୍ରଭୁ ଯିଏ ହେଉଛନ୍ତି ବଳଦେବଙ୍କର ଅଂଶ, ଯିଏକି ସମଗ୍ର ବ୍ରହ୍ମାଣ୍ଡଙ୍କୁ ସୋରିଷ ସଦୃଶ ଧାରଣ କରିଛନ୍ତି, ତାଙ୍କ ପକ୍ଷରେ ଏଇ କୁଆଟି ପାଖରୁ ପାତ୍ରଟି ଆଣିବା ଅସମ୍ଭବ କ'ଣ ଅଛି? ଯିଏ ଭଗବାନଙ୍କ ପ୍ରଥମ ବିସ୍ତୃତାଂଶ ଯିଏ ଶଙ୍କର୍ଷଣ ବଳରାମ, ତାଙ୍କର ଅଂଶ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ, ତାଙ୍କ ପକ୍ଷରେ ଅସମ୍ଭବ କ'ଣ ଅଛି? ସେ କୁଆ ପାଖରୁ ଏଇ ପାତ୍ରଟି ଆଣିବାଟା କ'ଣ ବିଚିତ୍ରତା ଅଛି? ତେଣୁ ତାଙ୍କ ପାଖରେ କିଛି ବିଚିତ୍ରତା ନାହିଁ। ଏଇ ପ୍ରକାର ବହୁ ଜିନିଷ ନିତ୍ୟାନନ୍ଦ ପ୍ରଭୁ ତାଙ୍କ ଘରେ ରହିକି ଏ ପ୍ରକାର କାର୍ଯ୍ୟ କରୁଥିଲେ। ତେଣୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ଶ୍ରୀବାସ ପଣ୍ଡିତ ଏବଂ ମାଳିନୀ ଦେବୀ ତାଙ୍କୁ ପୁତ୍ର ଭାବରେ ତାଙ୍କୁ ସ୍ନେହ ପ୍ରଦାନ କରୁଥିଲେ, ଏଇଭଳି କଥା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯେ ପ୍ରକୃତ ପକ୍ଷେ ଭକ୍ତ ସେ ତା ଜୀବନରେ ଯେତେ ଝଡ଼ଭଙ୍ଗା ଦୁଃଖ ଆସିଲେ ମଧ୍ୟ ତାହାକୁ ସେ ଗ୍ରହଣ କରେ। ଆମେ କୁନ୍ତୀ ଦେବୀଙ୍କର ଚରିତ୍ର ମଧ୍ୟ ଦେଖିବା, ପ୍ରଥମ ସ୍କନ୍ଦ ଭାଗବତରେ ମଧ୍ୟ ସେ ବର୍ଣ୍ଣନା କରାଯାଇଛି। କୁନ୍ତୀ ଦେବୀ ଯିଏକି ଭଗବାନଙ୍କର ଅତି ଅନ୍ତରଙ୍ଗ, ପାଣ୍ଡବମାନେ ଭଗବାନଙ୍କର ଅତି ଅନ୍ତରଙ୍ଗ ଏବଂ ତାଙ୍କର ମାତା କୁନ୍ତୀ ମଧ୍ୟ ତାଙ୍କର ଅତି ଅନ୍ତରଙ୍ଗ ଏବଂ ତାଙ୍କର ସମ୍ପର୍କୀୟ ମଧ୍ୟ, ଏବଂ ତାଙ୍କ ଜୀବନରେ କେତେ ଜୀବନ ଦୁଃଖ ନ ଆସିଛି ଏବଂ ସେ କେତେ ଦୁଃଖକୁ ସହ୍ୟ କରିଛନ୍ତି ଏବଂ ସେ ଦୁଃଖକୁ ମଧ୍ୟ ଆମନ୍ତ୍ରଣ କରନ୍ତି, ଆମନ୍ତ୍ରଣ କରୁଛନ୍ତି, ବିପଦା ଆସନ୍ତୁ ତତ୍ର ତତ୍ର ଜଗତ ଗୁରୁ ଭଗବତ ଦର୍ଶନ ସାତ୍ ନ ପୁନର୍ଭବ ଦର୍ଶନ। ମୋ ଜୀବନରେ ବରାବର ବିପଦ ଆସୁ, ମୋ ଜୀବନରେ ବରାବର ଦୁଃଖ ଆସୁ, ମୁଁ ଦୁଃଖଟାକୁ ଗ୍ରହଣ କରିବି। ମୋ ଜୀବନର ଦୁଃଖ ଆସିଲେ ମଧ୍ୟ ସେଇଟା ହେଉଛି ମୋ ଜୀବନରେ ସୁଖ, କାରଣ ସେ ଦୁଃଖ ଆସିଲେ ଆପଣ ଆସୁଥିଲେ ଏବଂ ଆପଣ ମୋତେ ସବୁବେଳେ ସୁରକ୍ଷା ପ୍ରଦାନ କରୁଥିଲେ, କିନ୍ତୁ ଯେତେବେଳେ ସୁଖ ବା ଆନନ୍ଦ ଆସିବ ସେତେବେଳେ ଆପଣ ଆସିବେ ନାହିଁ, କାରଣ ପ୍ରତ୍ୟେକ ପରିସ୍ଥିତିରେ ଭଗବାନ ତାଙ୍କୁ ସୁରକ୍ଷା ଦେଇଛନ୍ତି। ପାଣ୍ଡବମାନଙ୍କୁ କେତେ ନିର୍ଯାତନା ନ ଦିଆଯାଇଛି, ଦୁର୍ଯ୍ୟୋଧନ କେତେ ନିର୍ଯାତନା ନ ଦେଇଛି, କିନ୍ତୁ ସବୁ ପରିସ୍ଥିତିରେ ଭଗବାନ କୃଷ୍ଣ ତାଙ୍କୁ ସୁରକ୍ଷା କରୁଛନ୍ତି। ସେଥିପାଇଁ କୁନ୍ତୀ ଦେବୀ ଦୁଃଖଟାକୁ ହିଁ ଆମନ୍ତ୍ରଣ କରୁଥିଲେ। ସେଥିପାଇଁ ଭକ୍ତଙ୍କର କଥା କୁହାଯାଇଛି, ଯେଉଁମାନେ ଭଗବାନଙ୍କର ନିଜ ଜନ ସେମାନଙ୍କ ସେମାନଙ୍କ ଜୀବନରେ ଦୁଃଖ ଝଡ଼ ଝଞ୍ଜା ପ୍ରତିବନ୍ଧକ ଆସିଲେ ମଧ୍ୟ ତାହାକୁ ସେମାନେ ସ୍ୱୀକାର କରନ୍ତି, କାରଣ ସେମାନେ ଜାଣନ୍ତି ଯେ ପ୍ରକୃତରେ ଜୀବନର ଲକ୍ଷ୍ୟଟା କ'ଣ ବା ଜୀବନର ଉଦ୍ଦେଶ୍ୟ କ'ଣ। ଏଇ ଯେଉଁ ଜୀବନରେ ଯାହା କିଛି ଆସୁଛି ଦୁଃଖ ବା ସୁଖ ସେଥିରେ ସେମାନେ ବିଚଳିତ ହୁଅନ୍ତି ନାହିଁ, କାରଣ ଏଗୁଡ଼ାକ ହେଉଛି କ୍ଷଣସ୍ଥାୟୀ। ମାତ୍ରା ସ୍ପର୍ଶାସ୍ତୁ କୌନ୍ତେୟ ଶୀତସ୍ନ ସୁଖ ଦୁଃଖଦ ଆଗମା ପାଇନ ଅନିତ୍ୟ ତାନ୍ତି ତୀକ୍ଷସ୍ୱ ଭାରତ। ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଏଇ ଯେଉଁ ଗ୍ରୀଷ୍ମ ଋତୁ ଆସୁଛି ବା ବର୍ଷା ଋତୁ ଆସୁଛି, ଯେମିତି ଋତୁ ପରିବର୍ତ୍ତନ ହେଉଛି ସେଇଭଳି ଭାବରେ ଶୀତ ଗ୍ରୀଷ୍ମ ଭଳି ଆମର ଦୁଃଖ ସୁଖ ମଧ୍ୟ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ତେଣୁ ଦୁଃଖଟାକୁ କିଏ ଚାହେଁ ନା, କିନ୍ତୁ ଦୁଃଖ ଆମ ଜୀବନରେ ଆସୁଛି। ଆମେ ସୁଖ ପାଇଁ ପ୍ରୟାସ କରୁଛେ, ଆମେ ତ ଦୁଃଖ ପାଇଁ ପ୍ରୟାସ କରୁନେ। ଆମେ ସୁଖ ବା ଶାନ୍ତି ବା ଆନନ୍ଦ ପାଇବା ପାଇଁ ସମସ୍ତେ ପ୍ରୟାସ କରୁଛେ, କିନ୍ତୁ ଆମ ଜୀବନର ଦୁଃଖ କାହିଁକି ଆସୁଛି, କାହିଁକି ଆମ ଜୀବନର ଦୁଃଖ ଆସୁଛି, କାହିଁକି ଆମେ ଦୁଃଖଟାକୁ ପ୍ରତିରୋଧ କରିପାରୁନେ, ଦୁଃଖଟାକୁ ତ ବନ୍ଦ କରିପାରୁନେ। ଆମେ ତ ସୁଖ ଶାନ୍ତି ପାଇଁ ଚାହୁଁଛେ, ଦୁଃଖ କାହିଁକି ଆସୁଛି। ତେଣୁ ଦୁଃଖ ଏ ସୁଖ ନିଶ୍ଚିତ ଭାବରେ ଆସିବ, ଏବଂ ସେଥିପାଇଁ ଆମେ ସେଥିପାଇଁ କୌଣସି ପକ୍ଷରେ ବିଚଳିତ ହେବା ଉଚିତ ନାହିଁ। ଆମର ପ୍ରକୃତ କର୍ତ୍ତବ୍ୟ ହେଉଛି ଆମେ ଏଥି ନିମିତ୍ତ ପ୍ରୟାସ କରିବା ଉଚିତ, କିଭଳି ଭାବରେ ଆମେ ଭଗବତ ଭକ୍ତି ମାର୍ଗରେ ଅଧିକରୁ ଅଧିକ ଅଗ୍ରଗତି କରିବା ଏବଂ ଭଗବାନଙ୍କର କଥା ଅଧିକରୁ ଅଧିକ ଜାଣିବା, ଭଗବାନଙ୍କର ସେବାରେ ଅଧିକରୁ ଅଧିକ ଭାବରେ ନିଯୁକ୍ତ ହେବା, ସେଥିପାଇଁ ପ୍ରୟାସ କରିବା ଉଚିତ। ସେ କଥା ହିଁ ଋଷଭଦେବ ତାଙ୍କର ପୁତ୍ରମାନଙ୍କୁ କହିଛନ୍ତି, ନାୟଂ ଦେହ ଦେହ ଭାଜାଂ ନୃ ଲୋକେ କଷ୍ଟାଂ କାମାନ ହର୍ତ୍ତାଂ ବିଡ଼ିଭୁଜାଂ ଦେ ତପ ଦିବ୍ୟଂ ପତ୍ରକା ଜେନ ସତ୍ୱଂ ଶୁଦ୍ଧେ ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତ। ନାୟଂ ଦେହଂ ଦେହ ଭାଜା ନୃ ଲୋକେ କଷ୍ଟାନ୍ କାମାନ ହର୍ତ୍ତାଂ ବିଡ଼ିଭୁଜାଂଜେ। ହେ ପୁତ୍ରମାନେ, ତୁମେମାନେ କାହିଁକି ଏ ଇନ୍ଦ୍ରିୟମାନଙ୍କୁ କଠିନ ପରିଶ୍ରମ ଦେଇ, ଗଳତ ଘର୍ମ ହିଁ କଠିନ ପରିଶ୍ରମ ଦେଇ କାହିଁକି ଦଉଛ ତମେ ଇନ୍ଦ୍ରିୟମାନଙ୍କୁ? କାରଣ ବିଷ୍ଟା ଭୋଜି ଶୁକର, ଯେଉଁମାନେ ବିଷ୍ଟା ଭୋଜନ କରନ୍ତି ଘୁଷୁରୀ, ସେମାନେ ତ କଠିନ ପରିଶ୍ରମ କରୁନାହାନ୍ତି। ମାନବ ଯେଉଁ କଠିନ ସଂଗ୍ରାମ କରୁଛି ତା ଜୀବନରେ ସୁଖ ଶାନ୍ତି ପାଇବା ପାଇଁ, ବିଷ୍ଟା ଭୋଜି ଶୁକର ସେ କଠିନ ପରିଶ୍ରମ କରୁନି, ତାର ଜୀବନର ଯେତିକି ତାର ପାଇବା କଥା ସେ ତ ପାଉଛି। ତେଣୁ ତୁମେ କାହିଁକି ମାନବ ସବୁଠାରୁ ଉନ୍ନତ ଚେତନା ବିଶିଷ୍ଟ ହୋଇ ତୁମେ କାହିଁକି ସୁଖ ଆନନ୍ଦ ପାଇବା ପାଇଁ ଏତିକି ପ୍ରଚେଷ୍ଟା କରିବାର କ'ଣ କାରଣ ଅଛି? ତୁମେ ପ୍ରକୃତ ପକ୍ଷେ ସେଥିପାଇଁ ପ୍ରୟାସ କରିବା ଉଚିତ। କଷ୍ଟାନ୍ କାମାନ ହର୍ତ୍ତାଂ ବିଡ଼ିବୁ ଯାଉ ଯେ ତପ ଦିବ୍ୟଂ, ତୁମେ ତପସ୍ୟା କର, ତୁମେ ତପଶ୍ଚରଣ କର, ମାନବ ଜୀବନରେ ତପଶ୍ଚରଣ କରିବା ପାଇଁ ଆମକୁ ଜୀବନ ମିଳିଛି। ତପ ଦିବ୍ୟଂ, ତୁମେ ଦିବ୍ୟ ହୁଅ। ତାପରେ ସତ୍ୟ କଥା କୁହାହେଇଛି, ସତ୍ୟ ତପସ୍ୟା କରିବା ପାଇଁ, ରଜ ତମ ଗୁଣର ତପସ୍ୟା କରିବା ପାଇଁ କୁହାହେଇନି। ପୁତ୍ର କାଜେନ ସତ୍ୟ ବ୍ରହ୍ମ ସୌଖ୍ୟ ତୁ ଅନନ୍ତ, ତାପରେ ତୁମେ ପ୍ରକୃତ ପକ୍ଷେ ସୁଖ ବା ଆନନ୍ଦକୁ ପାଇପାରିବ, ଏଇ କଥା କହୁଛନ୍ତି। ତେଣୁ ସେଇ କଥା ହିଁ, ସେଇ ଉପଦେଶ ହିଁ ବର୍ତ୍ତମାନ ନାରଦ ମହର୍ଷି ଏବଂ ଅଙ୍ଗିରା ଋଷି ଚିତ୍ରକେତୁଙ୍କୁ ଦେବେ, ଏବଂ ଚିତ୍ରକେତୁ ତାଙ୍କର ଜୀବନର ଯେଉଁ ଦୁଃଖଟା ବା ସେଇଟା ଭୁଲିଯିବେ, ଏବଂ ସେ ପ୍ରକୃତ ପକ୍ଷେ ଜ୍ଞାନ ଲାଭ କରିବେ, ଶଙ୍କର୍ଷଣଙ୍କର ଉପାସନା କରିବେ। ତାପରେ ସେ ଶଙ୍କର୍ଷଣଙ୍କର ତପସ୍ୟା କରି, ଶଙ୍କର୍ଷଣଙ୍କର ପୂଜା ଅର୍ଚ୍ଚନା କରିକି ସେ ଆକାଶ ମାର୍ଗରେ ବିଚରଣ କରିବେ, ଏହିସବୁ କଥା ବର୍ଣ୍ଣନା କରାଯାଇଛି। କେବଳ ସେ ତାପରେ ପୁଣି କିଛି ଅଭିଶାପ ପ୍ରାପ୍ତ ହେବେ, ଏହି କଥା ସବୁ ପୁଣି ପରବର୍ତ୍ତୀ ଇଏରେ ଆସିବ। ତେଣୁ ଏତିକି ହେଉଛି ଏହା କହିବା ତାତ୍ପର୍ଯ୍ୟ ହେଉଛି, ପ୍ରକୃତ ପକ୍ଷେ ନାରଦ ମହର୍ଷି ଏବଂ ଅଙ୍ଗିରା ଆମମାନଙ୍କ ଜୀବନରେ କିଭଳି ଭାବରେ ପ୍ରକୃତ ପକ୍ଷେ ଜୀବନର ନିତ୍ୟ ସତ୍ୟକୁ ସେମାନେ ଉଦ୍ଘାଟିତ କରିଛନ୍ତି। ଆମେ ଯେଉଁ ଦୁଃଖ ବା ଆନନ୍ଦ ପାଇବା ପାଇଁ, ଆନନ୍ଦ ପାଇବା ପାଇଁ ପ୍ରକୃତ ପକ୍ଷେ ପ୍ରୟାସ କରୁଛେ, ସେଥିପାଇଁ ଏଇ ଶରୀରର ଆନନ୍ଦ ପାଇବା ପାଇଁ ପ୍ରକୃତ ପକ୍ଷେ ପ୍ରୟାସ କରିବା ଉଚିତ ନୁହେଁ, ପ୍ରକୃତ ପକ୍ଷେ ଆମେ ପ୍ରୟାସ କରିବା ଉଚିତ ଏଇଭଳି ଭାବରେ ଜୀବନରେ କେମିତି ଆମେ ଭକ୍ତି ଲାଭ କରିପାରିବା ମାନବ ଜୀବନରେ, ବା ଭକ୍ତି ଲାଭ କରିକି ଆମ ଜୀବନରେ କିଭଳି ସାର୍ଥକତା ଅର୍ଜନ କରିପାରିବା, ଏବଂ ଭଗବାନଙ୍କ ସମ୍ବନ୍ଧରେ କିଭଳି ଭାବରେ ଆମେ ସମ୍ବନ୍ଧିତ ହୋଇପାରିବା, ଏବଂ ଶେଷରେ ଅନ୍ତିମ ସମୟରେ ଭଗବାନ କୃଷ୍ଣଙ୍କର ନାମସ୍ମରଣ କରିକି ଆମେ ସ୍ୱରତ୍ୟାଗ କରିପାରିବା, ଏବଂ ଭଗବତ ଧାମକୁ ଆମେ ଯାତ୍ରା କରିବା, ଯେଉଁ ଧାମକୁ ଆମେ ଛାଡ଼ିକି ଆମେ ଆସିକି ଏଠି ଦୁଃଖ ପାଉଛେ, ସେ ଧାମକୁ କେମିତି ଆମେ ଯାତ୍ରା କରିବା, ସେଥିପାଇଁ ଆମମାନେ ପ୍ରୟାସ କରିବା ଉଚିତ, ଏବଂ ସେଥିପାଇଁ ଆମମାନଙ୍କୁ ମାନବ ଜୀବନ ମିଳିଛି। ତାହା ଯଦି ନ କରିପାରିବା, ପ୍ରକୃତ ପକ୍ଷେ ଆମ ଜୀବନଟାକୁ ଆମେ ନଷ୍ଟ କରିବୁ ବୋଲି ବୁଝିବା ପାଇଁ ପଡ଼ିବ। ଜୟ ଗ୍ରନ୍ଥରାଶ୍ରମ ଭାଗବତ।